नारायणं नमस्कृतं नरस्यैव नरोत्तमं देवीं सरस्वतीं व्यासं ततो जय मुदीरये वेदे रामायणेश्चैव प्राणी भारते तथा अद्यौचन्ति च मध्ये च सर्वत्र गीयते मूकं करोति वाचालं अङ्गुं लङ्घयते गिरिं यत्कृपातं वन्दे श्रीगुरुदिनतारिणि परमानन्दमाधवं परमानन्द ये माधव पदुङ्गोलुचि मकरन्द ಕೃಷ್ಣ ಭಕ್ತಿ ರಸ ಸ್ವರು
ಭಗವತೋ ರಾಜನೇ
ಪ್ರಜಿತಾತ್ಮಭೀತ ಕ್ಷತ್ರಿಯಾಣಂ ಅಭಿಕ್ಷಸ ಶ್ರೀರಾಜೋವಾಚ ಕಿಂತದಂಹೋ ಭಗವತೋ ರಾಜನೇರಜಿತಾತ್ಮಭೀತಂ ಕುಲಂ ಅಷ್ಟಂ ಕ್ಷತ್ರಿಯಾಣಂ ಅಭಿಕ್ಷಸ ರಾಜ ಉಪಾಸ ಪರೀಕ್ಷಿತ ಮಹಾರಾಜ್ ಇನ್ಕ್ವೈರ್ ಪರೀಕ್ಷಿತ ಮಹಾರಾಜ್ ಜಿಜ್ಞಾಸ ಕಲೆ ಕಿಂಗ್ ವಾಟ್ ಕಣ ತತ್ ಅಂಘ ದಟ್ ಅಫೆನ್ಸ್ ಸೆ ಅಪರಾಧ ಭಗವತಃ ಅಂಡ್ ಟು ದಿ ಪರ್ಸನಾಲಿಟಿ ಆಫ್ ಗಾಡ್ ಇಟ್ ಭಗವಾನ್ ಪ್ರತಿ ರಾಜನಿ ಬೈ ರಾಯಲ್ ಫ್ಯಾಮಿಲಿ ಕ್ಷತ್ರಿಯ ರಾಜಗಣಂ ದ್ವಾರಾ ಅಜಿತ ಆತ್ಮಭೀ ಯು ಕುಡ್ ನಾಟ್ ಕಂಟ್ರೋಲ್ ದ ಸೆನ್ಸಸ್ ಅಂಡ್ ದಸ್ ವೇರ್ ಡಿಗ್ರೇಡೆಡ್ ಯೋಮಾನಿ ಸೀಮಾನಂದರ ಇಂದ್ರ ನಿಗ್ರಹ ಕರಿಪಾರಿನಲ್ಲ ಯಾಫಳರೆ ಸೇನೆ ಪತ್ತ ಹೇಳೆ ಕೃತಂ ವಿಚ್ ಹ್ಯಾಡ್ ಬಿನ್ ಡನ್ ಯಾ ಕರಾ ಜಾಯಿತು ಜೇನ ಬೈ ಹುಚ್ ಯದ್ವಾರಾ ಉಳಂ ದಿ ಡೈನಾಸ್ಟಿ ಉಳ ಬಾ ವಂಶ ನಷ್ಟಂ ವಾಸ್ ಅನ್ಹಿಲೇಟೆಡ್ ನಷ್ಟ ಹೇಳೆ ಕ್ಷತ್ರಿಯಾಣಂ ಆಫ್ ದಿ ರಾಯಲ್ ಫ್ಯಾಮಿಲಿ ರಾಜ ಕ್ಷತ್ರಿಯ ವಂಶ ಅಭಿಕ್ಷಣ ಸಹ ಅಗೇನ್ ಅಂಡ್ ಅಗೇನ್ ಬಾರಂಬಾರ ಶ್ರೀರಾಜವಾಚ ಕಿಂ ತದಂಗೋ ಭಗವತೋ ರಾಜನೀಯಜಿತಾತ್ಮಿ ಕೃತಂ ಜೇನ ಕುಳಂ ನಷ್ಟಂ ಕ್ಷತ್ರಿಯಾಣಂ ಅಭಿಕ್ಷಣ ಸಹ ಮಹಾರಾಜ ಪರೀಕ್ಷಿತ ಸುಖದೇವ ಗೋಸ್ವಾಮಿಗಳು ಪಚಾರಿಸಂತ ಜಿಜ್ಞಾಸಾ ಕರುತ್ತಿ ಕ್ಷತ್ರಿಯ ಮಾನಂಕರ ಕೋಣ ದೋಷ ಥಿಲಾ ଯେଉଁ କ୍ଷତ୍ରିୟ ଗଣ କିଛି ସେମାନଙ୍କର ଇନ୍ଦ୍ରମାନଙ୍କୁ ନିଗ୍ରହ କରିପାରିନଥିଲେ ଯାହାଫଳରେ ଭଗବତା ପରଶୁରାମଙ୍କ ଠାରେ କିଛି ଅପରାଧ କଲେ ଯାହାଫଳରେ ସେ ପରଶୁରାମ କ୍ଷତ୍ରିୟ ବଂଶକୁ ବାରମ୍ବାର ଧ୍ୱଂସ କରିଥିଲେ ହେଲା ଏ ଶ୍ଳୋକର ଅର୍ଥ ପରବର୍ତ୍ତୀ ଶ୍ଳୋକ ତ୍ରୟ ସେଭେନଟିନ୍ ಶ್ರೀ ಬಾಲರಾಯಣಿ ವಾಚೋ ಅಯ್ಯಾನಂ ಅಧಿಪತಿ ಅರ್ಜುನ ಕ್ಷತ್ರಿಯರ್ಷವ ದತ್ತಂ ನಾರಾಯಣಂ ಸೋ ಆರಾಧ್ಯ ಪರಿಕರ್ಮಭಿ ಬಾಹುಂ ದಶಶತಂ ಲೇಭೇ ದುರ್ಧರ್ಷತ್ವಮರಾತೀಶು ಅವ್ಯಾಹತೇಂದ್ರಿಯೌಜ ಶ್ರೀತೇಜವೀರ್ಯಶೋಬಳಂ ಯೋಗೇಶ್ವರತ್ವೈಶ್ವರ್ಯಂ ಗುಣಾಯತ್ರಾಣಿ ಮಾದಯೋ ಚಾರಾವ್ಯಾಹತಗತಿ ಲೋಕೇಶು ಪವನೋ ಯಥಾ ಟ್ರಾನ್ಸ್ಲೇಷನ್ ಬೈ ಶ್ರೀ ಪ್ರಭುಪಾ ಶ್ಲೋಕತ್ವರ ಗೋಟೆ ಅನುವಾದ ಭಾವಿಸಿ ಸುಖದೇವ ಗೋಸ್ವಾಮಿ କହିଲେ ହୟ ହୟ ପତି କାର୍ତ୍ତବିଦ୍ୟାର୍ଜୁନ ସେ ଦତ୍ତାତ୍ରେୟଙ୍କୁ ଉପାସନା କରି 1000 ବାହୁ ଲାଭ କରିଥିଲେ ସେ ଦତ୍ତାତ୍ରେୟ ହେଉଛନ୍ତି ଭଗବତ ଅବତାର ସେ ଅଜିତ ହୋଇ ଉଠିଲେ ଶତ୍ରୁମାନେ ତାଙ୍କୁ ଜୟ କରିପାରିଲେ ନା ସେ ବଡ଼ ବଡ଼ ବୀର୍ଯ୍ୟ ତେଜ ଶ୍ରୀ ସୌନ୍ଦର୍ଯ୍ୟ ପ୍ରଭାବ ଯଶ ଯୋଗ ଶକ୍ତି ଯାହା କହନ୍ତି ଯୋଗ ସିଦ୍ଧି ଯାହା ଅଣିମା ଲଗିମା ଆଦି ଯୋଗ ସିଦ୍ଧି ଲାଭ କରିପାରିଥିଲେ ଦସ୍ ହାଭିଂ ଫୁଲି ଅପୁଲେଣ୍ଟ ହି ରୋମ୍ଡ ଅଲ୍ ଓଭର୍ ଦି ୟୁନିଭର୍ସ ୱିଦ୍ ଆଉଟ୍ ଅପୋଜିସନ୍ ଲାଇକ୍ ୱିଣ୍ଡ ଏପରି ଭାବରେ ସେ ବଡ଼ ଐଶ୍ୱର୍ଯ୍ୟଶାଳୀ ହୋଇ ପବନ ଭଳି ସମଗ୍ର ବ୍ରହ୍ମାଣ୍ଡରେ ଚାରିଆଡ଼େ ବିଚରଣ କରିଥିଲେ ହେଲା ସ୍ୱତନ୍ତ୍ର ଅର୍ଥ ପରବର୍ତ୍ତୀ ଶ୍ଳୋକ 20 श्रीरत्नैरावृतक्रीडन् रेवाम्भसी मदत्कटा वैजयन्तीं सदं बिभ्रत् रुरोध सरितंगुरी. Translation by Śrīla Prabhupāda. Once while enjoying in the water of river Narmada, the puffed of Kartavirya Arjuna, surrounded by beautiful women and garlanded with a garland of victory, stopped the flow of the water with his arms. Śloka Rauriyan Bhad Bhavji. Ekada, se jala kida kurthale, Narmada nadire, bada, jahakanti, angarpita, मदांध कार्तवीर्यार्जुन सुंदरी नारी मान गहन विजय वैजयंती माला धारण कर जयर एवं तांकर एक सहस्र बाहुबल गतिर जो प्रवाह को रुद्ध कर दे थे. श्लोकर अर्थ परवर्ती श्लोक टेक्स्ट 21. विप्लावितं स्वशिबिरं प्रतिश्रोत सरिज्जलैः नामृष्यत्तस्य तद्वीर्यं वीरमानि दशाननः. श्लोकर ओडिया अनुवाद कहुछे कार्तवीर्यार्जुन नदीर प्रभाव को बंद करदेबारु ताहा विपरीत दिगरे प्रभावित हला. सेठारे से नर्मदा नदी तीर माहिष्मती नगरी निकटने रावण जहाँ कहते दशमुंड धारी रावण क्यांप करके रही थे क्यांप्रे जल प्रवेश कर गला जल प्लावित हो गला. यह दश शिरोधारी रावण सह्य कर पारे ना कारण से निजक बड़ वीर बोली भावुले कुंटलेट कार्तवीर्यार्जुन पावर कार्तवीर्यार्जुन शक्ति सामर्थ्य से सह्य कर पारे ना. यार श्लोक अर्थ रावण दिग्विजय करते चारिड़े ब्रह्मांड चारिड़े भ्रमण कर दिग्विजय करते नर्मदा माहिष्मती निकट नर्मदा नदी कूल क्यांप करते विशेष किसी कथा ना. परवर्ती श्लोक टेक्स्ट 22. गृहीत लीलया स्त्रीण समक्षं कृत केळविष माहिष्मत्यां सन्निरुद्धो मुक्तदेन कपीर्यथा. श्लोकर ओडिया अनुवाद कहुछे जेतेबेळे रावण कार्तवीर्यार्जुन को अपमान देवा को चेष्टा कले नारी मानकर समक्षरे कार्तवीर्यार्जुन बड़ शक्तिशाली थे से रावण को गोटे मांकड़ को ढोला बागिया धरी पकेले माहिष्मती पुरी बांधि पकेले एवं मांकड़ को धरिकी जेपरी बड़ अवहेला छाड़ दिखते करते ये श्लोक अर्थ. परवर्ती श्लोक टेक्स्ट 23. स एकदा तु मृगयान् विचरन् विजने वने यदृच्छयाश्रमपदं जमदग्निरुपाविशत्. एकदा कार्तवीर्यार्जुन एक निर्जन वनरे मृगया करुथिले एवं विचरण करुथिले अवस्थारे से जमदग्निंकर आश्रम पहुँचिले. एला श्लोक अर्थ. श्लोक परिभाष्य दे आमर परमाराध्यात्म गुरुदेव श्री श्रीमदे श्री भक्ति वेदांत स्वामी प्रभुपाद महाराज जहाँ कहीं तार अनुवाद कहे कार्तवीर्यार्जुन कौन धंदा नाला जमदग्निंकर आश्रम को जीवाई कारण से बड़ मदांध हो पड़े गर्भोन्मत्त हो पड़े जो अत्यधिक बलवीर्य शक्ति जो से परशुराम को अपमानित कले ये हूँ तार कारण पूर्व कारण जो अपराध जो भगवान परशुराम विनाश करते श्लोक उपर दि जाइवा आम परमाराध्यात्म गुरुदेव श्री श्रीमदेशी भक्ति वेदांत स्वामी प्रभुपादजी महाराज भाष्य तेरे एथेर कथा अच्छी कार्तवीर्यार्जुन बड़ मदांध हो पड़े ताकर बड़ बीज जो ଆଉ ସ୍ତ୍ରୀ ମଧ୍ୟ ଯାହା କହନ୍ତି ତାଙ୍କର ଦୈହିକ ଶାରୀରିକ ସୌନ୍ଦର୍ଯ୍ୟ ଯୋଗୁଁ କାରଣ ସସ ନାରୀମାନଙ୍କ ଦ୍ୱାରା ପରିବୃତ ହୋଇକରି ସେ ଜଳ କ୍ରୀଡ଼ା କରୁଥିଲେ। ଜନ୍ମେଶ୍ୱର୍ଯ୍ୟ ସତ ଶ୍ରୀ ବିଧମାନ ମଦପୁମାନ ନୈବରତୀ ଅଭିଧାପୁମ୍ ବୈତ୍ୱ କିଞ୍ଚନ ଗୋଚରମ। ଏ କୁନ୍ତୀ ଦେବୀଙ୍କର ପ୍ରାର୍ଥନା ଅଛି, ଉଚ୍ଚକୂଳରେ ଜାତ ହୁଅନ୍ତି ତାଙ୍କର ସ୍ୱାଭାବିକ ଭାବେ ଗର୍ଭଜାତ ହୁଏ, ଆରିଷ୍ଟୋକ୍ରାଟିକ୍ ଫ୍ୟାମିଲି ଜନ୍ମ ହୋଇଛନ୍ତି। ଐଶ୍ୱର୍ଯ୍ୟ ଧନମଦ ଧନ ସମ୍ପଦ ଭୌତିକ ଐଶ୍ୱର୍ଯ୍ୟ ଯେ ଲାଭ କରିଛି ସେ ସ୍ୱାଭାବିକ ଭାବେ ମଦମତ୍ତ ଉନ୍ମତ୍ତ ଆକୁ ଯାହା କହନ୍ତି ପ୍ରାଉଡ୍ ପପ୍ଡ ଅପ୍ ହେଇଯାଆନ୍ତି, ଗର୍ବିତ ହେଇଯାଆନ୍ତି। ଶ୍ରୁତ ସ୍ତ୍ରୀ ଜଳ ବିଦ୍ୟା ହରଣ କରିଥିବେ, ଜଳ ବିଦ୍ୟା ହରଣ କରି ବଡ଼ ପଣ୍ଡିତ ହେଇଥିବେ, ଜଳ ପାଣ୍ଡିତ୍ୟ ଆରୋହଣ କରିଥିବେ, ସେ ବହୁ ୟୁନିଭର୍ସିଟିର ଯାହା କହନ୍ତି ଡିଗ୍ରୀ ହାସଲ କରିଥିବେ, ବହୁ ୟୁନିଭର୍ସିଟିରୁ ଡିଗ୍ରୀ ହାସଲ କରିଥିବେ, ସେମାନେ ମଧ୍ୟ ମନବତ୍ତ ହୁଅନ୍ତି, ବଡ଼ ଗର୍ବ ତାଙ୍କର, ଜଳ ପାଣ୍ଡିତ୍ୟର ଗର୍ବ ଅଛି। ସେଥିଯୋଗୁଁ ସେମାନେ ମଧ୍ୟ ମଦମତ୍ତ ହୁଅନ୍ତି। ଆଉ ସ୍ତ୍ରୀ ଦୈହିକ ଶାରୀରିକ ସୌନ୍ଦର୍ଯ୍ୟ ଏଇଟା କାର୍ତ୍ତବୀ ଯାହା ଜଣେ ଲାଭ କରିଥିଲେ, କୁହାହେଇଛି ଦତ୍ତାତ୍ରେୟଙ୍କୁ ବେଷ୍ଟ ଅଫ୍ କ୍ଷେତ୍ରିୟସ୍ କାର୍ତ୍ତବୀ ଯାହା ଜଣେ କିଙ୍ଗ୍ ଅଫ୍ ହରିହରିୟସ୍ ରିସିଭ୍ ଥାଉଜେଣ୍ଡ ଆୱାର୍ଡ଼ସ୍ ଇନ୍ ଦତ୍ତାତ୍ରେୟ ଦି ପ୍ଲେନାରି ଏକ୍ସପାନ୍ସ ଅଫ୍ ସୁପ୍ରିମ୍ ପର୍ସନ୍ ଗଡ୍ ହେଡ୍ ନାରାୟଣ ଇଟ୍ସ ବିକେମ୍ ଅନ୍ଡିଭିଟେବୁଲ୍ ବାଇ ଏନିମିଜ୍ ଆଣ୍ଡ୍ ରିସିଭ୍ଡ ଅନ୍ଷ୍ଟ୍ରକ୍ଟେଡ୍ ସେନ୍ସୋରି ପାୱାର୍ ବିୟୁଟି ଏସବୁ ଲାଭ କରିଥିଲେ। ଇନ୍ଫ୍ଲୁଏନ୍ସ ଷ୍ଟ୍ରେଙ୍ଗ୍ ଫେମ୍ ମିଷ୍ଟିକ୍ ପାୱାର୍ ଯୋଗ ସିଦ୍ଧି ଲାଭ କରିଥିଲେ, ଅଣିମା ଲକ୍ଷ୍ମୀ ଆଦି ଏଥିସବୁ ଫୁଲି ଅପୋନେଣ୍ଟ, ସେଥିପାଇଁ ବଡ଼ ଗର୍ବିତ ହୋଇଥିଲେ, ଏଥିପାଇଁ କାହାରି ଖାତି କରୁନଥିଲେ। ଏଦମାନ ମଦ ଏ ମଦ ବା ଉନ୍ମତ୍ତତା ଗର୍ବ ବୃଦ୍ଧି କରେ, ଏଗୁଡ଼ାକ ବିନୟୀ ନହେଲେ ଜନ୍ମେଶ୍ୱର୍ଯ୍ୟ ସୁତ ଶ୍ରୀ ବି ଏଧମାନ ମଦତ୍ମା ନୈବରତୀ ଅବିଧାତୁ ବୈତୁ ଅକିଞ୍ଚନ ଗୋଚରଂ, ଅକିଞ୍ଚନ ନିଷ୍କିଞ୍ଚନ ନହେଲେ ଭୋଗ ଦର୍ଶନ ହୁଏ ନା। ଯେଉଁମାନେ ବଡ଼ ଉଦ୍ଧତ ବଡ଼ ଗର୍ବୀ ଏ ଯୋଗୁଁ ଗର୍ବ ଜନ୍ମ ଯୋଗୁଁ ସତ୍କୁଳ ଆରିଷ୍ଟୋକ୍ରାଟିକ୍ ଫ୍ୟାମିଲି ଉଚ୍ଚ ବଂଶ ଜନ୍ମ ହୋଇଛନ୍ତି, ଗର୍ବ ଭୌତିକ ଧନ ସମ୍ପଦ ଐଶ୍ୱର୍ଯ୍ୟ ନେଇ ଗର୍ବ, ଜଡ଼ ପାଣ୍ଡିତ୍ୟ ନେଇ ଗର୍ବ, ଆଉ ରୂପ ସ୍ତ୍ରୀ ଯେଉଁ ଗର୍ବ ଯୋଗୁଁ ଅହଂକାର ବର୍ଦ୍ଧିତ ହୁଏ, ନିରଭିମାନ ନିଷ୍କାମ ଭକ୍ତ ଲଭ୍ୟ କୃଷ୍ଣ ଭକ୍ତି ଲାଭ କରିପାରିବ ନା। ବୈତ ଅକିଞ୍ଚନ ଗୋଚରଣ, ଅକିଞ୍ଚନ ନିଷ୍କିଞ୍ଚନ ନହେଲେ ମହାପ୍ରଭୁଙ୍କର ଶିକ୍ଷା ଅନୁଯାୟୀ ତୃଣାଦପି ସୁନିଚ ଭାବ ନହେଲେ କେହି କେବେ ଭୋଗ ଦର୍ଶନ କରିପାରିବ ନା, ତା ଭଗବାନଙ୍କର ନାମ କୀର୍ତ୍ତନ କରିବା ନା, ଶୁଦ୍ଧ ନାମ କେବେ ହେଲେ କୀର୍ତ୍ତନ କରିବାକୁ ସମର୍ଥ ହେବ ନା। ପ୍ରାକୃତ ଜୀବଗଣ ଆଭିଜାତ୍ୟ ପ୍ରଭୁତ୍ୱ ବିଦ୍ୟାର ପ୍ରତିଭା ସୌନ୍ଦର୍ଯ୍ୟ ପ୍ରଭୃତିରେ ବର୍ଦ୍ଧନ ନିମିତ୍ତ ପ୍ରମୁଖ ହୁଅନ୍ତି, ସେମାନେ ବେଗଗ୍ରସ୍ତ ହୋଇ ଭଗବାନଙ୍କ ନାମ କୀର୍ତ୍ତନରେ ଯୋଗ୍ୟତା ଲାଭ କରନ୍ତି ନା। କୁନ୍ତୀ ପ୍ରାର୍ଥନା, ଆପଣଙ୍କ ନାମ କୀର୍ତ୍ତନରେ ଯୋଗ୍ୟତା ଲାଭ କରିପାରନ୍ତି ନା, ଯାହାର କିଛି ଭୋଗବାସନା ଅଛି ଆପଣ ସେ ଅନୁଭବନୀୟ ହୁଅନ୍ତି ନା। ସେଥିପାଇଁ ରୂପ ଗୋସ୍ୱାମୀ କହିଛନ୍ତି, ଅନ୍ୟାବିଳାସ ଶୂନ୍ୟ ଜ୍ଞାନ କର୍ମ ଆଦି ଅନବୃତ ଆନୁକୂଲ୍ୟନ କୃଷ୍ଣାନୁଶୀଳନ ଭକ୍ତିର ଉତ୍ତମା, କୌଣସି ବିଳାସ ରହିବ ନା, ଭକ୍ତି କାମନା ମୁକ୍ତି କାମନା। ଯେଉଁମାନେ ଯାହା କହନ୍ତି ମେଟ୍ରିଷ୍ଟିକ୍ ପର୍ସନ୍ ଭୌତିକବାଦୀ ବ୍ୟକ୍ତି ନାନା ପ୍ରକାର ଉପଭୋଗ କାମନା ଅଛି ସେମାନେ, ଆଉ ଯେଉଁମାନେ ମୁକ୍ତି କାମୀ ମୁକ୍ତି ଚାହାନ୍ତି ମୁମୁକ୍ଷୁ ବୋଲି କୁହାଯାଉଛି, ଭଗବାନଙ୍କ ଠାରେ ମିଶିଯିବା ବା ବ୍ରହ୍ମରେ ଲୀନ ହେବା ଇମାନେ କହନ୍ତି, ଏ ଦୁଇଟା କାମନା ଭୌତିକ କାମନା ଭିତରେ ଯାଏ, ସେଥିପାଇଁ ଭୋଗବାସନା ସେମାନଙ୍କର ଅଛି, ଭୁକ୍ତି ମୁକ୍ତି ଭଗବାନ ସେମାନଙ୍କ ଅନୁଭବନୀୟ ହୁଅନ୍ତି ନା। ଜୀବର ଚିତ୍ତବୃତ୍ତି ଭୋଗରେ ଆବଦ୍ଧ ହେଲେ ଭୋଗ ତ୍ୟାଗାତୀତ ରାଜ୍ୟର କୌଣସି ସନ୍ଧାନ ପାଆନ୍ତି ନା, ସୁତରାଂ ଭଗବାନଙ୍କ ନାମ ଗ୍ରହଣ ପ୍ରତି ସେବାରେ ତାହାର ଯୋଗ୍ୟତା ସମ୍ଭବପର ନୁହେଁ, ଯାହାର ଏ ପ୍ରକାର ଭୋଗବାସନା ଅଛି, ଇନ୍ଦ୍ରିୟ ଉପଭୋଗବାସନା ଭୌତିକ ଉପଭୋଗବାସନା ଅଛି କିମ୍ବା ମୁକ୍ତି କାମନା ଅଛି, ସେ କେବେ ଭଗବାନଙ୍କ ନାମ ଗ୍ରହଣ କରିପାରିବ ନା। ଆଭିଜାତ୍ୟ ଆଦି ଭୋଗ ରୂପାଦାନ ସମୂହ ପ୍ରବଳ ଥିଲେ ଅଦକ୍ଷତ ଭଗବାନ ବସ୍ତୁ ମଧ୍ୟ ଭୋଗ୍ୟ ଜଗତର ଅନ୍ୟତମ ବୋଲି ଜ୍ଞାନ ହୁଏ, ଭଗବାନ ମଧ୍ୟ ଏକ ଭୋଗ୍ୟ ବସ୍ତୁ ବୋଲି ସେମାନେ ଗ୍ରହଣ କରିନିଅନ୍ତି। କିନ୍ତୁ ମାଇକ ବସ୍ତୁ ଓ ବୈକୁଣ୍ଠ ବସ୍ତୁ ସମ୍ପୂର୍ଣ୍ଣ ଅଲଗା ଅଲଗା ନିତ୍ୟକାଳ ବିଭିନ୍ନ ଭୋଗ ଭୂମିକାରେ ଭଗବତ ବସ୍ତୁର ସନ୍ଧାନ ମିଳେ ନା। ହଁ ଉପଭୋଗର କାମନା ଥିବ ଆସିବ ଭଗବତ ବସ୍ତୁର ସନ୍ଧାନ ପାଇବ ନା। ସେଥିପାଇଁ ସମ୍ପୂର୍ଣ୍ଣ ରୂପେ ଭୋଗ ବାସନା ବିବର୍ଜିତ କୌଣସି ପ୍ରକାର ବହୁତ ଉପଭୋଗର କାମନା ରଖିଦେଲେ କଦାପି ଭଗବତ ଭଜନ ହେବ ନା, କଦାପି ଭକ୍ତି ଲାଭ ହେବ ନା, ଏ କଥା ଦିଆଯାଉଛି। ହଁ ସେଥିପାଇଁ ଭକ୍ତି କାମନା ମୁକ୍ତି କାମନା ଉଭୟ କାମନା ପରିତ୍ୟାଗ କରିବାକୁ ପଡ଼ିବ। ଜୀବେର ସ୍ୱରୂପ ହଇ କୃଷ୍ଣ ନିତ୍ୟ ଦାସ, ଆମେ କୃଷ୍ଣର ନିତ୍ୟ ଦାସ ସେବକ, କୃଷ୍ଣ ନିତ୍ୟ ସେବ୍ୟ ବସ୍ତୁ, ପ୍ରଭୁ ତାଙ୍କର ସେବା କରିବା ଆମେ, ଆଉ ସେବା ବଦଳରେ ତାଙ୍କଠାରୁ କିଛି ଚାହିଁବା ନା, ଉପଭୋଗର ସାମଗ୍ରୀ ଚାହିଁବା ନା। ନା ଭବତା ଭକ୍ତି ରହି ତୁଇ ତୁଇ ମହାପ୍ରଭୁ ଆମକୁ ଶିଖେଇଛନ୍ତି ଶିକ୍ଷାଷ୍ଟକରେ, ନ ଧନ ନ ଜନ ନ ସୁନ୍ଦରୀଙ୍କ ପିତାମ୍ବା ଜଗଦୀଶ କାମୟେ ମମ ଜନ୍ମନି ଜନ୍ମନିଶ୍ୱରେ ଭବତା ଭକ୍ତି ରହି ତୁଇ ତୁଇ, ଏ ମହାପ୍ରଭୁଙ୍କର ଶିକ୍ଷା। ହଁ ଧନ ମାଗୁନି ଜନ ମାଗୁନି, ସୁନ୍ଦରୀ ସ୍ତ୍ରୀ ଉପଭୋଗ କରିବାର କାମନା ନାହିଁ ତାହା ମାଗୁନି, ମୁକ୍ତି ମାଗୁନି, ଜନ୍ମ ଜନ୍ମାନ୍ତର ଧରି ଅହେତୁ କି ଭକ୍ତି ମୋତେ ମିଳୁ, ଅନନ୍ୟା ଭକ୍ତି ମିଳୁ, ଅର୍ଥାତ୍ ଆପଣଙ୍କର ପାଦପଦ୍ମର ସେବା କରିବି, ଆପଣଙ୍କୁ ଆନନ୍ଦ ଦେବି, ଉପଭୋଗ ଦେବି, ସମସ୍ତ ମୁଁ ନିଜେ କିଛି ମାଗୁନି, ଏଇଟା ହେଉଛି କଥା। ଏଇଟା ନହେଲେ ଭକ୍ତି ଲାଭ ହେବ ନା, ଶୁଦ୍ଧ ଭଜନ ହେବ ନା, ସେ କଥା କୁହାହେଉଛି। ଭୋଗ ଭୂମିକାରେ ଭୋଗ ବସ୍ତ୍ର ସନ୍ଧାନ ମିଳେ ନା, ଭୋଗ୍ୟ ବସ୍ତୁ ସମସ୍ତଙ୍କର ପ୍ରୟୋଜନୀୟ ବୋଧ ହୁଏ, ବୈକୁଣ୍ଠ ବସ୍ତ୍ର ନାମ ରୂପ ଗୁଣ ଲୀଳା ଅଭିନ୍ନ, ମାଇକ ବସ୍ତ୍ରରେ ଏସବୁ ପୃଥକ ପୃଥକ। ସେଥିପାଇଁ ବୈକୁଣ୍ଠକୁ ମାଇକ ବସ୍ତ୍ର ଅନ୍ୟତମ ଜ୍ଞାନ ଆଭିଯାତ୍ରାରୀର ରୂପ ବ୍ୟକ୍ତି ପକ୍ଷରେ ସ୍ୱାଭାବିକ, ଏ ହେଉଛି ତାତ୍ପର୍ଯ୍ୟ। ସେଥିପାଇଁ କାହାକୁ ଖାତିର କରୁନାହାନ୍ତି, ଆ କାହାର ତ ବିଦ୍ୟାର୍ଜନ ଯୋଗ ସିଦ୍ଧି, ଯୋଗ ସିଦ୍ଧି ମଣିମା ଲଘିମା ଆଦି ଯୋଗ ସିଦ୍ଧି ଯେଉଁମାନେ ଲାଭ କରନ୍ତି ଯୋଗୀଗଣ ସେମାନେ ମଧ୍ୟ ବଡ଼ ଗର୍ବିତ ହୁଅନ୍ତି, ଭଗବାନ ବୋଲି ଭାବନ୍ତି ନିଜକୁ, ଆମେ ଭଗବାନ ଆଶ୍ଚର୍ଯ୍ୟଙ୍କ କ୍ରିୟା ଦେଖେଇ ଦିଅନ୍ତି, ତାହା କହନ୍ତି ମିରାକୁଲସ୍, କିଛି ମିରାକୁଲ ପ୍ରଦର୍ଶନ କରନ୍ତି। ସେମାନେ କଦାପି ଭକ୍ତି ଲାଭ କରିପାରିବେ ନା, ଏ କଥା ଦିଆଯାଇଛି। ତେଣୁ ଭାଗବତରେ ଏସବୁର ବର୍ଣ୍ଣନା ଅଛି ଯୋଗ ସିଦ୍ଧି ସମ୍ବନ୍ଧରେ, ଅଷ୍ଟ ଅଷ୍ଟ ସିଦ୍ଧି, ଅଣିମା ମହିମା ମୂର୍ତ୍ତେର୍ ଲାଗିମା ପ୍ରାପ୍ତିରିନ୍ଦ୍ରେ ପ୍ରାକାମ୍ୟ ଶ୍ରୁତ ଦୁଷ୍ଟୃଷ୍ଟେଷୁ ଶକ୍ତି ପ୍ରେରଣ ମିଶିତା ଗୁଣେଶ୍ୱ ସଙ୍ଗବସିତା ତତ୍କାମସ୍ତଦ୍ୟତି ଏଦାମେ ସିଦ୍ଧୟ ସୌମ୍ୟ ଅଷ୍ଟାବୌତ୍ ଅତିକା ମତା। ଏକାଦଶ କୁନ୍ଦ ଭାରତରେ କୁହାଯାଇଛି, ଅଣିମା ମହିମା ଲଘିମା ପ୍ରାପ୍ତି ପ୍ରାକାମ୍ୟ ଇସିତା ବସିତା କାମାବସିତା, ଏ ହେଉଛି ଅଷ୍ଟ ଯୋଗ ସିଦ୍ଧି। ଏ ଯୋଗୀ ଯେଉଁମାନେ ଯୋଗ ସାଧନା କରି ଯୋଗ ସିଦ୍ଧିର କାମନା କରୁଛି, ସେଥିପାଇଁ କୁହାଯାଇଛି କର୍ମୀ ଜ୍ଞାନୀ ଯୋଗୀ ସକଲି ଅଶାନ୍ତ, ଏକମାତ୍ର କୃଷ୍ଣ ଭକ୍ତ ନିଷ୍କାମ ଅଦୈବ ଶାନ୍ତ। କର୍ମୀର ଅଛି ବହୁ ଉପଭୋଗ କାମନା, କର୍ମ କରି କର୍ମଫଳ ଉପଭୋଗ କରିବ, ଜ୍ଞାନୀ ଜ୍ଞାନୀର ମୁକ୍ତି କାମନା ଅଛି, କର୍ମୀ ଜ୍ଞାନୀ ଯୋଗୀ ଯୋଗୀ ସବୁ ସାଧନା କରୁଛି, ଏଇ ଅଷ୍ଟ ସିଦ୍ଧି ଲାଭ କରିବ, ଅଣିମା ଲଘିମା ଆଦି ଅଣିମା ମହିମା ଲଘିମା ପ୍ରାପ୍ତି ପ୍ରାକାମ୍ୟ ଇସିତା ବସିତା କାମାବସାୟିତା, ଏ ସିଦ୍ଧି ଲାଭ କରିବ, ଏଇ କାମନା ଅଛି। ଏମାନେ ସବୁ ଅଶାନ୍ତ, ଏକମାତ୍ର କୃଷ୍ଣ ଭକ୍ତ ନିଷ୍କାମ ଅତୈବ ଶାନ୍ତ, କୃଷ୍ଣ ଭକ୍ତ ଶୁଦ୍ଧ ଭକ୍ତ ତାର କୌଣସି କାମନା ନାହିଁ। ନ ଧନ ନ ଧନ ନ ସୁନ୍ଦରୀଙ୍କ ପିତାମ୍ବା ଜଗଦୀଶ କାମୟେ ମମ ଜନ୍ମନି ଜନ୍ମନିଶ୍ୱରେ ଭବତା ଭକ୍ତିର ହେଇଥିବେ, କେବଳ କୃଷ୍ଣଙ୍କର ସେବା କରିବେ, ଅହେତୁକି ଭକ୍ତିର କାମନା ତାହା ନିଷ୍କାମତା, ନିଜ ପାଇଁ କିଛି କାମନା କରେ ନା, ମୁଁ ନିତ୍ୟ ସେବକ, ଆପଣ ମୋ ନିତ୍ୟ ସେବ୍ୟ ବସ୍ତୁ, ଆପଣଙ୍କର ସେବା କରିବି, ଆପଣଙ୍କର ପାଦ ପଦ୍ମର ସେବା କରିବି, ଆପଣଙ୍କୁ ସମସ୍ତ ପ୍ରକାର ଆନନ୍ଦ ଦେବି, ଆପଣଙ୍କୁ ସମସ୍ତ ପ୍ରକାର ଉପଭୋଗ ଦେବି, ଏ କୃଷ୍ଣଙ୍କୁ ଦେବା ନିଜ ପାଇଁକି ଚାହେଁନା, ସେ ହେଉଛି କୃଷ୍ଣ ଭକ୍ତ ନିଷ୍କାମ ଅଦୈବ ଶାନ୍ତ, ସେ ଶାନ୍ତ କର୍ମୀ ଜ୍ଞାନୀ ଯୋଗୀ ଅଶାନ୍ତ, ଏବେ କାମନା ଥିଲେ ଅଶାନ୍ତ। ଅଣିମା ମହିମା ଲଘିମା ଏ ତିନୋଟି ହେଉଛି ଦୈହିକ ସିଦ୍ଧି ଦେହର ସିଦ୍ଧି, ଇନ୍ଦ୍ରିୟାଧିଷ୍ଠାତୃ ଦେବଗଣଙ୍କ ସହିତ ସମ୍ବନ୍ଧ ନାମ ହେଉଛି ପ୍ରାପ୍ତି ସିଦ୍ଧି, ପାରଲୌକିକ ଅହିକ ସର୍ବତ୍ର ଭୋଗ ଦର୍ଶନ ସାମର୍ଥ୍ୟ ସିଦ୍ଧି ହେଉଛି ପ୍ରାକାମ୍ୟ ସିଦ୍ଧି, ଶକ୍ତି ସମୂହର ପ୍ରେରଣାକୁ କହନ୍ତି ଇସିତା ନାମ୍ନି ସିଦ୍ଧି, ବିଷୟଭୋଗରେ ଅନାଶକ୍ତି ନାମକ ସିଦ୍ଧିଙ୍କୁ କହନ୍ତି ବସିତା ନାମ୍ନି ସିଦ୍ଧି, ଯଥେଚ୍ଛ କାମନା ଅଂଶରେ ଯାବତୀୟ କାମ୍ୟ ସୁଖର ସୀମା ପ୍ରାପ୍ତି ସିଦ୍ଧିକୁ କହନ୍ତି କାମା ବସାଇତା ସିଦ୍ଧି, ଅଷ୍ଟ ସିଦ୍ଧି। ଏ ଯୋଗୀ ଯୋଗ ସିଦ୍ଧି ଲାଭ କରନ୍ତି, ଏମାନଙ୍କର କିଛି ସିଦ୍ଧି ଏମାନେ ଲାଗନ୍ତି, କେହି ଅଷ୍ଟ ସିଦ୍ଧି ଲାଭ କରନ୍ତି, କେହି କେଇଟା ଗୋଟାଏ ଦୁଇଟା ତିନିଟା ପିଲାଗନ୍ତି। ଅଣିମାର ସିଦ୍ଧି ମାନେ ଅଣୁଠାରୁ ଆହୁରି କ୍ଷୁଦ୍ର ହେଇଯିବ, ଅଣିମା ସିଦ୍ଧି ଅଣୁବାଗ୍ୟା ହେଇଯିବ। ଯାହା କହନ୍ତି ଯୋଗୀଟା ଦେଖିବାକୁ ଦେଉଛି, ହଁ ଗାତ ଖୋଳା ହେଲା, ସିମେଣ୍ଟ କରିଦିଆଗଲା, ତାପରେ ଯୋଗୀ ପଶିଲା ଆସ ପ୍ଲାଷ୍ଟର କରିଦିଆଗଲା, ବନ୍ଦ କରିଦେଲା, ଦେଖିଲା ବେଳକୁ ସାର୍ ଛିଡ଼ା ହେଇଛି ବୋଲି। ଆରେ କେମିତି ବାହାରିଲା? ଅଣିମା ସିଦ୍ଧି ଲାଭ କରିଛି, ଅଣୁଠାରୁ ଆହୁରି କ୍ଷୁଦ୍ର ହେଇଯିବ ବାହାରେ। ଆରେ ଆ ଭିତରେ ପ୍ଲାଷ୍ଟର କରିକି ବନ୍ଦ କରିଦେଲା, ସେ ଛିଡ଼ା ହେଇଛା, ଏଇଟା ଅଣିମା ସିଦ୍ଧି ଦେଖିଲା। ଲୋକମାନେ ସାଧାରଣ ଲୋକ ମାନେ ଜାଣିନାହାନ୍ତି ଏସବୁ କଥା, ଓ ଇଏ ତ ଭଗବାନ ଆଉ ବିଚିତ୍ର କ୍ରିୟା କରିଦେଉଛି, ଇଏ ତ ମିରାକଲ ମିରାକଲ ଦେଖେଇଦେଲା, ଏ ଭଗବାନ ଆଉ। ଏହିପରି ସବୁ ବହୁ ଯୋଗୀ ସତ୍ୟସାଇ ଯୋଗୀ ଏହିପରି ସିଦ୍ଧିବା ପାଇଛନ୍ତି, ସେ କିଛି ଦେଖେଇ ଦେଉଛନ୍ତି ସତ୍ୟସାଇ ଭଗବାନ, ଏଇଟା ହଜାର ହଜାର ଲୋକ ଦେଖ ଦେଶ ସାଇ ଭଗବାନ, ସାଇ ଭଗବାନ, ସାଇ କୃଷ୍ଣ, ସାଇ ରାମ, ଏଇସବୁ କରି ଦେଉଛନ୍ତି ଏଇସବୁ କଥା। ମହିମା ସିଦ୍ଧି ବିରାଟ ହେଇଯିବେ, ହଁ ଖୁବ୍ ବିରାଟ ପ୍ରକାଣ୍ଡ ହେଇଯିବେ, ଏଇଟା ମହିମା ସିଦ୍ଧି। ଲଘିମା ସିଦ୍ଧି ମାନେ ଖୁବ୍ ଲଘୁ ହାଲକା ହେଇଯିବେ, ହାଲକା ହେଇଯିବେ, ପାଣିରେ ଭାସିବ, ପାଣିରେ ଭାସିବ, ପାଣି ଉପରେ ଚାଲିବ। ଯୋଗ ସିଦ୍ଧା ଦେଖିଲା, ଯୋଗୀଟା ଆସିଲା ଆଖୁ ଆଡ଼ଭର୍ଟାଇଜ୍ କଲା, ନିମ୍ନ ପିଡ଼ିଲା, ଆମେ ପାଣି ଉପରେ ଚାଲିବା, କେଉଁ ଲୋକ ତା ହେଲା ପାଣି ଉପରେ ଚାଲିଗଲି, ଆଉ ଟିକେଟ୍ କଲା, କ'ଣ ପାଞ୍ଚ ଟଙ୍କିଆ ଟିକେଟ୍, କେଉଁ ହଜାର ହଜାର ଲୋକ ଟିକେଟ୍ କିଣିଲେ, ହଜାର ହଜାର ଟଙ୍କା ପାଇଗଲା, ହଁ ଏ ପାଣିରେ ଚାଲିବ, ଦିନ ପିଡ଼ିଲା, ବୋ ବୋ ଲୋକ ଦେଖିବା ପାଣିରେ ଚାଲିବନି, ଆ ବୟସ କଥା ଦେଖିବା ତା ଧାଇଁଲେ ସବୁ, ଗୋଟେ ଲୋକ ଟିକେଟ୍ କିଣିଛି, ପାଞ୍ଚ ଟଙ୍କିଆ ଟିକେଟ୍ କିଣିଛି, ଧାଉଁଛିଆ ସମୟ ଅଛି, ଏଇ ସମୟରେ ଆରମ୍ଭ ହେବ, ସେ ଧାଇଁ ନାଇଁ ଆସୁଛି, ଆଉ ବହୁତ ଦୂରରୁ ଆସୁଛି, ଆଉ ବାଟରେ ନଦୀ ପଡ଼ିଲା, କେଉଁଟାକୁ ଡାକୁଛେ, ଏ ନୌକାନ ନୌକାନ ଜଲ୍ଦି ପାର କର, ଜଲ୍ଦି ପାର କର, ମୋତେ ବେଳ ହେଇଗଲା। ଆରେ କ'ଣ କୁଆଡ଼େ ଜାଣିଛୁ ଏମିତି କ'ଣ କଥା? ଆରେ ପାଣି ଚାଲିବ, ସେ ଦିନ ପିଟିଛି, ଆଉ ଆଡ଼ଭର୍ଟାଇଜ୍ କରିଛା, ଆମେ ପାଞ୍ଚ ଟଙ୍କିଆ ଟିକେଟ୍ କିଣିଛୁ, ଆଉ ପାଣି ଚାଲିବ, ଦେଖିବା ଆସୁଛନ୍ତି କାମ, ଶୀଘ୍ର ନାହିଁ ବେଳ ହେଇଗଲାରେ, କିନ୍ତୁ ତୋଲଟା କେଡ଼େ ବୋକାଟା କିରେ, ତୁ ମୋତେ ପାଞ୍ଚ ପଇସା ଦେଉନୁ, ମୁଁ ତୋତେ ପାଣିରେ ଚଲେଇ ନେବି, ପାଞ୍ଚ ଟଙ୍କା କାହିଁକି ଦେଇଛୁ, ଆ ମୋ ନୌକାର ବସ୍, ତୋତେ ପାଣିରେ ଚଲେଇ ନେଲି, ପାଞ୍ଚ ପଇସା ଜାଣିଛୁ, କେତେ କେତେ କଷ୍ଟ କରି ଯୋଗ ସାଧନା କରି, ହଁ କେତେ କେତେ ବର୍ଷ ଧରିକିରି ପାଞ୍ଚ ପଇସା ମୂଲ୍ୟର ଜିନିଷ ପାଇଛି, ସେ ତୁ ତାକୁ ପାଞ୍ଚ ଟଙ୍କା ଦେଇ ଦେଖିବାକୁ ଯାଉଛୁ, ଏଇ ଗୋଟେ କଥା ଅଛି। ଏଇ ସାଧାରଣ ଲୋକ ଯେ ଜାଣିନାହାନ୍ତି, ଖର୍ଚ୍ଚ ମଟରେ ଭୁଲି ଯାଆନ୍ତି, ଆରେ ଭଗବାନ ଆଉ, ଏ ହେଉଛି ଲଘିମା ଆସିଛି, ଲଘୁ ହେଇଯାଉଛି, ପାଣିରେ ଚାଲୁଛି, ହଁ ଗୋଟେ ଗୋଟେ ଯୋଗୀ ଏପରି ପାଣିରେ ବରାବର ଚାଲୁଛି, ପାଣିରେ ବରାବର ଭାସୁଥାନ୍ତି, ହଁ ସେ ଆଉ ବାହାରକୁ ଆସୁନି, ପାଣିରେ ଭାସୁଥାନ୍ତି, ପାଣିରେ ସବୁବେଳେ ଭାସୁଛନ୍ତି, ଆରେ ଆସୁନି ସବୁ ପାଣି ଭାସୁଛି, ମାଛ ଆଜ୍ଞା ମାଛ ତ ଭିତରେ ରହୁଛି, ଆଉ ଉପରେ ଭାସୁଛି, ଇଏ ହେଉଛି ଏ ତିନିଟା ହେଉଛି ଦେହର ସିଦ୍ଧି। ଇନ୍ଦ୍ରିୟାଦି ସ୍ଥାତୃ ଦେବଗଣଙ୍କ ସହିତ ସମ୍ବନ୍ଧ, ଇନ୍ଦ୍ରିୟରେ ଗୋଟେ ଗୋଟେ ଦେବତାଙ୍କର ଅଧିଷ୍ଠାନ ଅଛି, ଯେପରି ଚକ୍ଷୁରେ ସୂର୍ଯ୍ୟଙ୍କର ଅଧିଷ୍ଠାନ ଅଛି, ଏସବୁ କଥା ଅଛି, ସେ ଇନ୍ଦ୍ରିୟା ଅଧିପତି ଯେ ଦେବତା ତାଙ୍କ ସାଙ୍ଗରେ ସମ୍ବନ୍ଧ କରନ୍ତି ଯୋଗୀ ଯୋଗ ସିଦ୍ଧି ପାଇ, ତା ନାଁ ହେଉଛି ପ୍ରାପ୍ତି ସିଦ୍ଧି। ପାରଲୌକିକ ଅହିକ ସର୍ବତ୍ର ଭୋଗ ଦର୍ଶନର ସାମର୍ଥ୍ୟ ଲାଭ କରନ୍ତି, ସେଇଟା ପ୍ରାକାମ୍ୟ ସିଦ୍ଧି। ଆଉ ଶକ୍ତି ସମୟର ପ୍ରେରଣା, ଏ ଯେ ଅଲୌକିକ ଶକ୍ତି ଲାଭ କରନ୍ତି, ପ୍ରେରଣା କରନ୍ତି, ଯାହା କହନ୍ତି ଭୂତ ସାଧନା କରନ୍ତି, ଭୂତ ତିଆରି କରି ରଖିଥାନ୍ତି, ଘୋଷ୍ଟ ଭୂତ ସାଧନା କରିଥାନ୍ତି, ଆଉ ତାଙ୍କୁ ସବୁ ପ୍ରେରଣା କରନ୍ତି, ଯାଏ ସେଠିକି ଯା, ଯେମିତି କରନ୍ତି ବେତାଳ ପେସିଲା, ବେତାଳ ଯା, ଆଉ ନେଇଯା ଉଠିଆ ଉଠେଣେ, ଇଳା କଥାଟା ଏ ଯୋଗୀ ଯୋଗ ସିଦ୍ଧି, ଏ ଇସିଦା ସିଦ୍ଧି। ଆଉ ବିଷଭୋଗରେ ଅନାଶକ୍ତି, ବିଷଭୋଗ ପ୍ରତି ଆସକ୍ତି ତାଙ୍କ ନାହିଁ, ଅନାଶକ୍ତି ଆଉ ବସିଦା ନାମ ନିଷିଦ୍ଧି, ବସ କରିଛନ୍ତି ସବୁ ଇନ୍ଦ୍ରମାନଙ୍କୁ ବସ କରିଛନ୍ତି, ଆଉ ବିଷଭୋଗର ଆସକ୍ତି ନାହିଁ, ତା ବସିଦା ନାମ ନିଷିଦ୍ଧି। ଯଥେଚ୍ଛା କାମନା ଯାବତୀୟ କାମ୍ୟ ସୁଖର, ଯାହା କାମନା କରିବେ ସେ ସୁଖ ପାଇଯିବେ, ଏହା ହେଉଛି କାମାବସାୟିତ ନାମ ନିଷିଦ୍ଧି, ଅଷ୍ଟ ସିଦ୍ଧି ଆଉ କହନ୍ତି। ଇଏ ଏକାଦଶ କନ୍ଦ ଭାରତରେ ବର୍ଣ୍ଣନା ଅଛି, ତେବେ କାର୍ତ୍ତବିଦ୍ୟା ଯୁନ ଏସବୁ ୟାଙ୍କୁ ଉପାସନା କରି କାହାକୁ ଦତ୍ତାତ୍ରେୟଙ୍କୁ, ଦତ୍ତାତ୍ରେୟ ଜଣେ ଯୋଗୀ ଥିଲେ, ଦତ୍ତାତ୍ରେୟଙ୍କୁ ଉପାସନା କରି ଏ ସିଦ୍ଧି ଲାଭ କରିଥିଲେ। ସେଥିପାଇଁ ଜଣେ ଲାଭ କରନ୍ତି, ସେପଟେ ଗର୍ବିତ ହୁଅନ୍ତି, ହଁ ମୁଁ ଭଗବାନ ହେଇଗଲି, ମୁଁ ଗୋଟେ ଅଲୌକିକ କ୍ରିୟା କରୁଛି, ବହୁ ଲୋକ ଆସିବେ, ହଜାର ହଜାର ଲୋକ ଆସିବେ, ଏ ଭଗବାନ ଭଗବାନ ବୋଲି କହିଲେ ବହୁତ ଗର୍ବ ଆସିଗଲା, ଏଟା ଗର୍ବ ଆସିବ ଏଇଟା କଥା। ଏବଂ ପାଷଣ୍ଡେ ମାନେ ଶ୍ରୌତ ପଥ ବିରୋଧୀ, ମାୟାବାଦୀ, ନାମ ବିରୋଧୀ, ନାମାପରାଧୀ, କ'ଣ ଯେଉଁମାନେ ଗୁରୁଦେବଙ୍କର ଆସନ ଅଧିକାର କରିବା ଦୁଷ୍ଟ ଆଶା ପୋଷଣ କରନ୍ତି, ସେମାନେ ଅସୁର। ସେମାନଙ୍କ ନିକଟରେ ସାଧୁଗୁରୁ ଶାସ୍ତ୍ର ବାକ୍ୟ ସକଳ ବୃଥା। ସେ ସମସ୍ତ ପାଷଣ ପ୍ରତି କେବଳ ମୃଦୁ ବ୍ୟବହାର କରାଯିବ ନା, ଉଚିତ ନାହିଁ। ସେଥିପାଇଁ ଭାଗବତ ନିର୍ଦ୍ଦେଶ ଦେଇଛି କ'ଣ ନା, ପାଷଣକୁ ଦଣ୍ଡ ଦେବା ଉଚିତ। ପାଷଣକୁ ଦଣ୍ଡ ଦେବା ଉଚିତ। ନୂନଂ ନାନା ମଦନ୍ନଧା ଶାନ୍ତି ନେଛନ୍ତ୍ୟ ସାଧବ ତେ ସାଙ୍ଗେ ପ୍ରଶମ ଦଣ୍ଡ ପଶୁନାଙ୍ଗ ଲୌଡ଼ ତଥା ବା ଦଶ ସ୍କନ୍ଧରେ କୁହାଯାଇଛି। ଯେଉଁମାନେ ଧନାଦି ବିବିଧ ବସ୍ତୁ ଜନିତ ଗର୍ବରେ ଉନ୍ମତ୍ତ, ଏ ଗର୍ବ ଏଇଟା ଦମ୍ଭ, ଦମ୍ଭ ଦର୍ପ ଅଭିମାନ ଆସୁରୀ ସମ୍ପଦ ଏଗୁଡ଼ାକ, ସେ ପ୍ରକାର ଦୁର୍ଜନ କେବେ ହେଲେ ଶାନ୍ତ ଭାବ ଇଚ୍ଛା କରିବ ନା। ପରନ୍ତୁ ପଶୁମାନଙ୍କ ପକ୍ଷରେ ଲଗୁଡ଼ ଭଳି ଏ ପ୍ରକାର ଅସାଧୁମାନଙ୍କ ପକ୍ଷରେ ଏକମାତ୍ର ଦଣ୍ଡ ହିଁ ଶାନ୍ତ ଭାବ ଆରମ୍ଭ କରିବ। ତାଙ୍କୁ ଦଣ୍ଡ ଦରକାର, ପ୍ରଶମ ପ୍ରକର୍ଷଣ ପ୍ରଶମ, ତାଙ୍କୁ ଦମନ କରାଯିବ, ଦଣ୍ଡ ଦରକାର, କୌଣସି ବିଚାର ନାହିଁ। ଆମେ ଦେଖୁଛୁ ଭକ୍ତିବିନୋଦ ଠାକୁର ପାଷଣ୍ଡି ଋଷିକେଶଙ୍କୁ ଜେଲ୍ ଦଣ୍ଡ ଦେଇଥିଲେ। ଭକ୍ତିବିନୋଦ ଠାକୁରଙ୍କ ଜୀବନୀରୁ ଆମେ ଜାଣୁ, ସେ ଏଇଠି ଗୋଟେ ଥିଲା ଏଇ ଖଣ୍ଡଗିରି ପାଖରେ 200 ବର୍ଷ ତଳ କଥା, ସେଟା ଯୋଗୀଟା ଏଇ ଯୋଗ ସିଦ୍ଧି ଦେଖାଉଥିଲା, ଭଗବାନ ବୋଲି କହୁଥିଲା, ନିଜକୁ ମୁଁ ଭଗବାନ, ମୁଁ ଭଗବାନ, ମୁଁ ଭଗବାନ ବିଷ୍ଣୁ, ଭଗବାନ କୃଷ୍ଣ ଏସବୁ କହୁଥିଲା। କହିଲା କ୍ୟାଁ କାଠ କାଠ ପାଷାଣ ମୂର୍ତ୍ତିକୁ କାହିଁ ପୂଜା କରୁଛ, ଜଗନ୍ନାଥଙ୍କୁ କହୁଥିଲା କାଷ୍ଟ ପାଷାଣ ମୂର୍ତ୍ତି, ଅର୍ଚ୍ଚ ଶିଳାଧୀର, ଯେଉଁ ଅର୍ଚ୍ଚା ବିଗ୍ରହଙ୍କୁ ଶିଳା କାଠ ପାଷାଣ ମୂର୍ତ୍ତି ଯେ କହେ, ପାଷଣ୍ଡିଶ ନାରକିଶ, ସେ ପାଷଣ୍ଡି ସେଟା ନାରକି ପାଷଣ୍ଡିଟା ସେଟା। ତେଣୁ ଏ କଥା ଭକ୍ତିବିନୋଦ ଠାକୁର ମାଷ୍ଟ୍ରେଟ୍ ଥିଲେ, କିନ୍ତୁ ସେ ବୈଷ୍ଣବ, ସେ ବୈଷ୍ଣବ ତତ୍ତ୍ୱ ଜାଣିଛନ୍ତି, ଏସବୁ ତତ୍ତ୍ୱ ଜାଣିଛନ୍ତି। ଆଉ ଥିଲା ସେତେବେଳେ ଇଂରେଜ ରାଜତ୍ୱ ଥିଲା 200 ବର୍ଷ ତଳେ, ସେଠୁ ଦିନେ ଡିକ୍ଲେୟାର କଲା, ବିଜ୍ଞାପନ ଦେଲା, ଆଜି ରାସ ଯାତ୍ରା କରିବା ଆମେ, ଆମେ ରାସ ନୃତ୍ୟ କରିବା, ଆମେ କୃଷ୍ଣ, ଆମେ ଆମେ କୃଷ୍ଣ ରାସ ନୃତ୍ୟ କରିବା, ଯୁବତୀମାନେ ଯିଏ ଗୋପୀ ସାଜିକିରି ଆସିଲେ ଆମେ କୃଷ୍ଣ ସାଙ୍ଗେ ନାଚିବା। ଆଉ ବହୁ ଯୁବତୀ ଘର ଦ୍ୱାର ଛାଡ଼ି ଧାଇଁଲେ, ଇଏ ଗୋଟେ ପ୍ରୋବ୍ଲେମ ହେଲା, ସମସ୍ୟା ହେଲା। ସେଠୁ ସରକାରଙ୍କୁ ଜଣେଇ ଦିଆଗଲା ଇଏ ସମସ୍ୟା ହେଉଛି, ଏଇଟା କ'ଣ କରୁଛି ଆପଣ ବୁଝନ୍ତୁ। ଆଉ ଇଂରେଜ ସରକାର ଥିଲେ, ନୂନମ ନାନା ମଦନ୍ନଧା ଶାନ୍ତି ନେଛନ୍ତ ସାଧବ ସେ ସାଙ୍ଗେ ପ୍ରଥମ ଦଣ୍ଡ ପଶୁନା ଲଗୁଡ଼ ତଥା, ଇ ପାଷଣ୍ଡି ପଶୁକୁ ପଶୁକୁ ଯଦି ଲଗୁଡ଼ ବୋଲେ ବାରି ଧରି ପିଟିବା, ଏ ପାଷଣ୍ଡିମାନଙ୍କୁ ଶାସ୍ତି ଦରକାର, ଦଣ୍ଡ ଦରକାର। ତାଙ୍କ ପ୍ରତି ମୃଦୁ ବ୍ୟବହାର କେବେ କରିବ ନା, ଭାଗବତ କହିଛି ମୃଦୁ ବ୍ୟବହାର କରିବ ନା। ଯେଉଁ ଧନାଦି ବିବିଧ ବସ୍ତୁ ଜନିତ ଗର୍ବରେ ଉନ୍ନତ, ଦୁର୍ଜନ କେବେ ଶାନ୍ତ ଭାବ ଇଚ୍ଛା କରେ ନାହିଁ, ପରନ୍ତୁ ପଶୁମାନଙ୍କ ପକ୍ଷରେ ଲଗୁଡ଼ ଭଳି ପ୍ରକାର ଅସାଧୁମାନଙ୍କ ପକ୍ଷରେ ଏକମାତ୍ର ଦଣ୍ଡ ହିଁ ଶାନ୍ତ ଭାବ ମାନଙ୍କୁ ଦଣ୍ଡ ଦରକାର। ଏଇଟା ଶାସ୍ତ୍ର ସିଦ୍ଧାନ୍ତ, ଏଇଟା ଯଦି ଜାଣିନାହାନ୍ତି ଶାସ୍ତ୍ର, ଓହୋ କ'ଣ କରୁଛି, ହଁ ବୁଝିବା, କମିଶନ ବସା, ବିଚାର କର ବୁଝିବା, ଇନକ୍ୱାରି କର, ଇନକ୍ୱାରି କମିଶନ ବସା, ଏ ତମର ଗଲା ଚାଲି ଗଲା 10 ବର୍ଷ ବୁଝିଲା ପନ୍ଦର ପରେ ଗଲା ଗଲା, ଏଇ ପାଠ ହେଉଛି। କିନ୍ତୁ ଶାସ୍ତ୍ର ସିଦ୍ଧାନ୍ତ ଯିଏ ଜାଣିଛନ୍ତି, ନା ଏମିତି ଦଣ୍ଡ ଦରକାର, ଯେ ଶାସକ ହେବେ ରାଜା ହେବେ, ସେ ଶାସ୍ତ୍ର ସିଦ୍ଧାନ୍ତ ଜାଣିଥିବା ଉଚିତ। ସେଥିପାଇଁ ନରାୟଣ ନରାଧିପ, ଯେ ଶାସକ ନରାଧିପ ରାଜା ହେବେ, ଭଗବାନ ବିଷ୍ଣୁଙ୍କ ପ୍ରତିନିଧି ହେବେ, ଏସବୁ ତତ୍ତ୍ୱ ଜାଣିଥିବା ଉଚିତ, ନା ଶାସନ କେମିତି କରିବ, ଏ ହେଉଛି କଥାଟା। ଭକ୍ତିବିନୋଦ ଠାକୁର ସାଙ୍ଗେ ସାଙ୍ଗେ ଜେଲ୍ ଦଣ୍ଡ ଆଦେଶ କଲା, ଜେଲ୍ ପୁରା ପୋଲିସ ବାଲାକୁ ଆଦେଶ ହେଲା, ଯା ତାକୁ ହାତକଡ଼ା ପକେଇ ନେଇଆସ, ଯେମିତି ତାର କମ୍ପାଉଣ୍ଡ ଭିତରେ ପୋଲିସ ବାଲା ପସନ୍ଦ ସେଟା କିମିଆ ଜାଣିଛି ତ, ଆଉ ଯୋଗୀଟା ଯୋଗୀଟା କିମିଆ ଜାଣିଛି, କିମିଆ କରିଦିଏ ତାଙ୍କର ମୁଣ୍ଡ ବୁଲାଇ ପଟପାଟ ପଡ଼ିଯାଆନ୍ତି। ସେ ସବୁ ଆସିକି ନାହିଁ ଆଜ୍ଞା, ସେ ପ୍ରକୃତରେ ଭଗବାନ, ଆଉ ଆମେ ଆମେ ତ ସବୁ ମୁଣ୍ଡ ବୁଲାଉଛି ପଡ଼ିଆ ତ ଧରିପାରିବୁ ନା ଆମେ। ଭକ୍ତିନାଥ ଠାକୁର କହିଲେ ନନ୍ ସାଇନ୍ସ, କିଏ ଭଗବାନ, ସେଇଟା ଏଇଟା ପାଷଣ୍ଡଟା, ଏଇଟା ଭଗବାନଙ୍କୁ କହୁଛି କାଷ୍ଠ ପାଷାଣର ମୂର୍ତ୍ତି ବୋଲି କହୁଛି, ବିଗ୍ରହ ପିତୁଳା ବୋଲି କହୁଛି, ଏଇଟା ପାଷଣ୍ଡିଟା, ଆଉ ତମେ ତୁମେ କ'ଣ ଇଏ କହୁଛ ଭଗବାନ, କହିଲେ ଆସ ମୋ ସାଙ୍ଗରେ ଆସ। ଭକ୍ତିବିନୋଦ ଠାକୁର ଗଲେ, ନାମ ଉଚ୍ଚାରଣ କରିକି ଗଲେ, ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ 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 ହରି, ନାମ ଉଚ୍ଚାରଣ କଲେ କୌଣସି କିମିଆ କାମ କରିବ ନା, କୌଣସି କିମିଆ କାମ କରିବ, ମହାମନ୍ତ୍ର ଇଆ କିଛି କିମିଆ କାମ କରିବ ନା, ତାଠୁ ଆଉ କିମିଆ କାମ କଲା ନାହିଁ, ପକା ହାତକଡ଼ା ପକା ଗଲେ ହାତକଡ଼ା ନେ ଜେଲେ ଠୁଙ୍ଗା ଠୁଙ୍ଗା ଜେଲେ ଜେଲେ ଠୁଙ୍ଗିଦେଲେ, ଏ ଦଣ୍ଡ ଦେଇଛନ୍ତି ପାଷଣ୍ଡିକୁ ଦଣ୍ଡ ଦରକାର, ତା ସାଙ୍ଗେ ମୃଦୁ ବ୍ୟବହାର କି ଦରକାର ନାହିଁ, ପାଷଣ୍ଡି ତା ଦଣ୍ଡ ଦରକାର, ଏ କଠିନ ଦଣ୍ଡ। ଆଉ ରାଜା ଦଣ୍ଡ ଧର ଶାସକ ଦଣ୍ଡ ଧାରଣ କରି ଦଣ୍ଡ ଦେବେ, ସେମାନେ ଯେଉଁମାନେ ଧର୍ମନୀତି ଭାଙ୍ଗିବେ, ଅସାଧୁ ଧର୍ମନୀତି ଭାଙ୍ଗିବେ ପାଷଣ, ତାଙ୍କୁ ଦଣ୍ଡ ଦେବା ଦରକାର, ନହେଲେ ଶାସନ ହେବ କେମିତି, ଚୋର ଖୁଣ୍ଟ ତସ୍କର ଦୁର୍ବୃତ୍ତମାନେ ମୁଣ୍ଡ ଟିକିବେ, ଅରାଜକତା ଏଇ ସୁଯୋଗକୁ ଚାହିଁଥାନ୍ତି ସେମାନେ, ଶାସନ ନାହିଁ ଏଥିପାଇଁ ଚୋର ଖୁଣ୍ଟ ତସ୍କର ଦୁର୍ବୃତ୍ତ ମୁଣ୍ଡ ଟିକନ୍ତି,
ଶାସନ ଅଛି ତ ଏଟା ମୁଣ୍ଡ ଟିକି ପାରିବେ ନା, ଇଏ ହେଉଛି କଥା। ଏ ଭାଗବତରେ ସବୁ ବର୍ଣ୍ଣନା, ସେ ଭାଗବତ ଶିକ୍ଷା ଦିଆଯାଉଛି। ସବୁ ସବୁଠୁ ଜେଲରେ ପଶିଗଲା, ଜେଲ ପଶି ତା କିମା କଲା, ଭକ୍ତିବିନୋଦ ଠାକୁରଙ୍କ ବହୁତ ଛୁଆ ପିଲା ଥିଲେ, 13 ଛୁଆ ଥିଲେ ତାଙ୍କ, 13 ଛୁଆ, 13 ଛୁଆ, 8 ପୁଅ, 5 ଝିଅ, ବହୁତ ବହୁତ ଛୁଆ ଥିଲେ, ଛୋଟ 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 ଛୁଆ, ବର୍ଷେ 2 ବର୍ଷ ଅନ୍ତରରେ ସବୁ ହେଇଥାନ୍ତି। ଆଉ ତାଙ୍କୁ ସବୁ ହେଲା ଡାଇରିଆ, ଆଉ ଝାଡ଼ା ବାନ୍ତି, ଝାଡ଼ା ବାନ୍ତି ହେଲା, ଆଉ ରାତି ଯାକ ଝାଡ଼ା ବାନ୍ତି କରୁଛନ୍ତି ବସିକି। ଆଉ ତାଙ୍କ ଭାର୍ଯ୍ୟ କଲା, ଏ ତାକୁ କାହିଁ ଜେଲ ଦଣ୍ଡ ଦେଲ, ଆମ ମୋ ଛୁଆ ଗୁଡ଼ାକ ମରିବେ, ଶୀଘ୍ର ଶୀଘ୍ର ଜେଲରୁ ଖଲାସ କର। ତା ଭାର୍ଯ୍ୟ କହିଲେ, ତୁ ମୂର୍ଖଟା ନା କହିଲେ, ପାସନ୍ତା ପରା ଯୋଗୀଟା କିମିଆ କରିଛି, ଓ ବୋଲ ନାମ ବୋଲ, ରାତି ସାରା ବସି ନାମ କଲେ, ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ 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 ରାମ। ସକାଳକୁ ସବୁ ଝାଡ଼ା ବାନ୍ତି ଭଲ ହେଇଗଲା, ସବୁ ଭଲ ହେଇଗଲେ। ଏଟା ଯୋଗୀଟା ଏଇଟା ଯିଏ ଜାଣିଛି, ନହେଲେ ତ ଘବଡ଼େଇ ଗଲା, ହଁ ତ ଆଉ ସେ ତ ଭଗବାନ ଆସ, ଭଗବାନ ବୋଲି ଜାଣି ନା ତାକୁ, ଆଉ ଏସବୁ ଯୋଗୀମାନଙ୍କର କାମ ଆପଣ କରିବ ମାନିବେ ନା, ଏସବୁ କଥା, ଇଏ ତ ପାସନକୁ ଦଣ୍ଡ ଦରକାର। ସେଥିପାଇଁ ପରଶୁରାମ କାତବିଦ୍ୟାର୍ଜୁନ ପାସନ୍ତା ଗୋଟେ ଗର୍ବିତ ହୋଇଛି, ତାକୁ ସେଥିପାଇଁ ଦଣ୍ଡ ବିଧାନ କଲେ। ଏଲା କାରଣ ପାସନକୁ ଦଣ୍ଡ ଦରକାର, ମୃଦୁ ବ୍ୟବହାର ଦରକାର ନାହିଁ, ଯୋଗ ସେଥି ପାଇଛି। ଆଉ ଦତ୍ତାତ୍ରେୟଙ୍କୁ ଉପାସନା କରିକିରି ଦତ୍ତାତ୍ରେୟଙ୍କ ଠାରୁ ଏସବୁ ଲାଭ କରିଛି। ସେ ଦତ୍ତାତ୍ରେୟ, ଦତ୍ତାତ୍ରେୟ ହେଉଛନ୍ତି ଭଗବାନ ବିଷ୍ଣୁଙ୍କର ଅବତାର, ଦତ୍ତାତ୍ରେୟ ଅବତାର ଅଛି, ତେଣୁ ସେ ସମ୍ବନ୍ଧରେ ଆମକୁ ଜାଣିବା ଉଚିତ। ମହାଭାରତରେ ଅଛି ଆମର, ସତୀ ସ୍ତ୍ରୀ ଥିଲା, ସତୀ ସାଧି ସତୀତ୍ୱର ଶକ୍ତି ଅଛି, ତେଣୁ ଚାଷ୍ଟିଟି ସେ ତାର ପତି କୁଷ୍ଠ ରୋଗ ଆକ୍ରାନ୍ତ ହେଇଥିଲା, କିନ୍ତୁ ସତୀ ସାଧ୍ୱୀ ପତିବ୍ରତା ନାରୀ, ସେ ପତି ଯାହା ହେଲେ ବି ପତିର ଅନୁଗତ, ପତିର ସେବା, ପତି ଦେବତା ବୋଲି ମାନି ସେବା କରେ, କୌଣସି ପ୍ରକାର ଘୃଣାଭାବ ନଥିଲା ତାର। ସେ କୁଷ୍ଠ ରୋଗ ଆକ୍ରାନ୍ତ ପତି ପାଖରେ ଗୋଟେ ବେଶିଆ ରହୁଥିଲା, ତା ପ୍ରତି ଆକୃଷ୍ଟ ହେଲା ବେଶିଆକୁ ଉପଭୋଗ କରିବା ପାଇଁ। ଏକଥା ଜାଣିପାରିଲା ତାର ସତୀ ସ୍ତ୍ରୀ, ତା ପତିବ୍ରତା ନାରୀଟା ଜାଣିପାରିଲା, ଆରେ ବେଶିଆଟା ଏଟା ତ କୁଷ୍ଠ ରୋଗ ଆକ୍ରାନ୍ତ, ୟା ପରେ ଧନୁ ବି ନାହିଁ, ବେଶିଆ କାହିଁକି ପଚାରିବ, କାମନା କରିଛି ଯେତେବେଳେ ପାରିଲା, ମୋର ପତି ଯେତେବେଳେ କାମନା କଲେଣି, ମୁଁ ପତିବ୍ରତା ନାରୀ ହିସାବରେ ତାଙ୍କର କାମନା କେମିତି ପୂରଣ କରିପାରିବି। ସେଥିପାଇଁ ସେ ବେଶିଆ ଘରକୁ ଗଲା, ଯାଇକି ତା ଘରେ ପ୍ରତିଦିନ ତା ଘର ଓଳେଇ ଦେ, ତା ଘରକୁ ଲିପି ଦେ, ତା ଲୁଗାପଟା ସଫା କରିଦେ, ମଇଳା ସଫା କରିଦେ, ଏସବୁ କାମ କରେ ନିଆ ଲାଖ। ସେ ଦିନେ ଦୁଇ ଦିନ ତିନି ଦିନ ଦେଖିଲା କି ଗୋଟେ ନାରୀ କାହିଁ ଆସି କାମ କରୁଛି, ଆମର କ'ଣ କରୁଛି, ଇଏ ବଡ଼ ସଦ୍ଗୁଣ ସମ୍ପନ୍ନ ନାରୀ ଜଣାପଡ଼ୁଛି, ଆମର ଚରିତ୍ର ବୋଲି ଜଣାପଡ଼ୁଛି, ଇଏ କାହିଁ ଆମ କାମ ପଚାରିଲା, ତୁମେ କାହିଁ ମୋର ଏତା ସେବା କରୁଛ, ମୁଁ ତ ଗୋଟେ ଘୃଣ୍ୟ, ମୁଁ ରୂପଜୀବୀ, ଏ ରୂପଟାକୁ ବିକିଛି, ଘୃଣ୍ୟ କାର୍ଯ୍ୟ କରୁଛି ସଂସାରରେ, ସମାଜରେ ଘୃଣ୍ୟ, ମୁଁ ବେଶ୍ୟାଗିରି କରୁଛି, ମୋର କାହିଁ ତୁମେ ସେବା କରୁଛି। କହିଲା, ମୋର ପତି ହେଉଛନ୍ତି କୁଷ୍ଠ ରୋଗାକ୍ରାନ୍ତ, ଅକର୍ମଣ୍ୟ, ବିକୃତ, ଆମେ ବି ଗରିବ ଧନ ନାହିଁ, ତୁମ ପ୍ରତି କାମନା ପୋଷଣ କରିଛନ୍ତି ଉପକର, ଆଉ ଆମେ କେମିତି ମୋ ପତ୍ର କାମନା କେମିତି କ'ଣ କରିବି, ପତିବ୍ରତା ନାରୀ ହିସାବରେ କଥା କରୁଛି। ତାର ଏଇ କଥା ଦେଖିକି ଆସୁଛି ଗଲା, ଏଣୁ ସୁନ୍ଦରୀ ନାରୀ କେଡ଼େ ସୁନ୍ଦର ଗୁଣ ସଦ୍ଗୁଣ ଅଛି, ପତିବ୍ରତା ନାରୀ, ସ୍ୱାମୀ କୃଷ୍ଣଭାକ୍ରାନ୍ତ ହେଲେ ସେଟା ଘୃଣାଭାବ ନାହିଁ, ପତି ଦେବତା ବୋଲି ସମ୍ମାନ କରୁଛି, ଯାହାର ତା ଠିକ ଠିକ୍ ଅଛି, ତୁମେ ଆଣ ତୁମ ପତିଙ୍କୁ ଏ ସନ୍ଧ୍ୟା ନେଇକିରି ଆସ, ଆମେ ତାଙ୍କ କାମନା ପୂରଣ କରିବା। ଆଉ ସନ୍ଧ୍ୟା ନେଇକିରି ଗଲା, ପତିଙ୍କୁ ଚାଲିପାରିବ ନାହିଁ, କାନ୍ଧିକି ନେଉଛି, କାନ୍ଧରେ ବସିକି ନେଇ ପହଞ୍ଚିଲା, ବେଶୀ ଆଗ୍ରହରେ ପହଞ୍ଚିଲା, ବେଶୀ ଆ ପାଇଁ ଚିନ୍ତା କରୁଛି ଗୋଟେ ଭଲ ଶିକ୍ଷା ଦେବା ପାଇଁ ପଡ଼ିବା, ଏ କାମ ଲମ୍ପଟ, ଏ ପ୍ରକାର ଅବସ୍ଥା ହେଲାଣି, ଅକର୍ମଣ୍ୟ ହେଇଗଲାଣି, କୁଷ୍ଠ ରୋଗ ଆକ୍ରାନ୍ତ ହେଇଯାଇଛି, କି ପାପ ପୂର୍ବ ଜନ୍ମରେ କରିଥିଲା ଏହା ହେଇଛି, ତା ସତ୍ତ୍ୱେ ଇଏ ଜନ୍ମର ଦେହ କାମନା କରୁଛି, ଆଉ ସେ ଶିକ୍ଷା ହେଇଦେବା ଦରକାର, ଉପଯୋଗ ଶିକ୍ଷା ହେଇଦେବା ଦରକାର। ତେଣୁ ସେ ସୁନ୍ଦର ପ୍ରସାଦ ଖାଦ୍ୟ ଗୋଟେ ପ୍ରସ୍ତୁତ କଲା, ପ୍ରସ୍ତୁତ କରିକିରି ଭିନ୍ନ ଭିନ୍ନ ପାତ୍ରରେ ରଖିଲା, ସ୍ୱର୍ଣ୍ଣ ପାତ୍ର, ରୌପ୍ୟ ପାତ୍ର, କାଂସ୍ୟ ପାତ୍ର, ଆଉ ଏ ଯାହା କହନ୍ତି ପ୍ରସ୍ତର ନା ପାତ୍ର, ଏହିପରି ମୃଣ୍ମୟ ପାତ୍ର, ଏହିପରି ଭିନ୍ନ ଭିନ୍ନ ପାତ୍ରରେ ରଖିଲା, ସଜେଇକିରି ଟେବୁଲ ଉପରେ ରଖିଲା, ସୁନ୍ଦର ଆସନ ପକେଇଛି, ଇଏ କାନ୍ଦିକି ଧରିକିରି ପହଞ୍ଚିଲା ତା ସ୍ୱାମୀକୁ, କହିଲା ବସନ୍ତ ଏଠି ଆଜ୍ଞା, ଏ ସୁନ୍ଦର ଖାଦ୍ୟ ଅଛି, ଆପଣ ପ୍ରସ୍ତୁତ କରୁଛି, ଆପଣ ଖାଆନ୍ତୁ ଆଗ, ତାପରେ ଆପଣ କାମନା ପୂରଣ କରିବା। ସେଠୁ ଚାଖିଲା, ଏଇଠୁ ଟିକେ ଚାଖୁଛି, ସେ ଟିକେ ଚାଖୁଛି, ସେ ଟିକେ ଚାଖୁଛି, ସେ ଟିକେ ଚାଖୁଛି, ଦେଖିଲା ଗୋଟେ ପ୍ରକାର ଖାଦ୍ୟ, ସେ ପଚାରିଲେ ଗୋଟେ ପ୍ରକାର ତ ଖାଦ୍ୟ, ଭିନ୍ନ ଭିନ୍ନ ପାତ୍ର କାହିଁ ରଖିଲେ ଗୋଟେ ପାତ୍ର ରଖିପାରିଥାନ୍ତ, ବେଶୀ ଆଉ ଉତ୍ତର ଦେଲା, ତୁମର କେଡ଼େ ସୁନ୍ଦର ସ୍ତ୍ରୀ ଅଛି, ସଦ୍ଗୁଣବତୀ ସ୍ତ୍ରୀ, ସତୀ ପତିବ୍ରତା ନାରୀ, ପତିକୁ ଦେବତା ପରି ପୂଜା କରୁଛି, ସମ୍ମାନ କରୁଛି, ଏ ପ୍ରକାର ସ୍ତ୍ରୀ ସହଜରେ ମିଳେ ନା କାହାକୁ। ସେ ନାରୀ, ମୁଁ ଗୋଟେ ନାରୀ, ତାର ନାରୀ ଶରୀର, ମୋର ନାରୀ ଶରୀର, ତା ଶରୀର ଭିତରେ ଯାହା ଅଛି ମୋ ଶରୀର ଭିତରେ ସେ ଏକା ଜିନିଷ ଅଛି। ତାହେଲେ ଏତେ ସୁନ୍ଦର ନାରୀ ଥାଇ ସେ ମୋ ପ୍ରତି କାହିଁକି ତୁଷାର, ସେ ଗୋଟିଏ ଜିନିଷ ତ ଭିତରେ ଅଛି, ପାତ୍ର ଭିନ୍ନ ଭିନ୍ନ ହେଇପାରେ କିନ୍ତୁ ଭିତରେ ଥିବା ଜିନିଷ ତ ଗୋଟେ, କଣ୍ଟେଣ୍ଟସ୍ ତ ଗୋଟେ। ଯାହା କହନ୍ତି ଶରୀରଟା କାହାର ଦଳା ଗୋରି ଶରୀର ହେଇଛି, କାହା କାଳୀ ଶରୀରଟା ହେଇଛି, ଏପରି ହେଇପାରେ କିନ୍ତୁ ଭିତରେ ଥିବା ଜିନିଷ ତ ଗୋଟେ। ଆ ତ ମୋତେ କାହିଁ କାମ ନକଲା, ଇ ଶିକ୍ଷାଟା ଦେଇଦେଲା, ଆଉ ତମ ମାନେ ବଢ଼ିଆ ଶିକ୍ଷା ଦେବା ଶୁଖିଲା, ହଁ ମାଟିଗଲା ଆଉ ଦରକାର ନାହିଁ, ଚାଲ ଯିବା। ସେଠୁ ଆସିଲା ତ ପୁଣି କାନ୍ଦିକି ନେଇକି ଆସୁଛି ସତୀ ସ୍ତ୍ରୀ, ଆଉ ଭୟଙ୍କର ଘଡ଼ଘଡ଼ି ଚଡ଼ଚଡ଼ି ମାରି କଳା ଅଣ୍ଡିଆ ମେଘ ଉଠେଇ ଆସିଲା, ଆଉ ବାରିପାତ ହେଲା, ଯାହା କହନ୍ତି ଟରେନ୍ସିଆଲ ରେନ୍, ମୂଷଳ ଧାରାରେ ବର୍ଷା ହେଲା, ଚାରିଆଡ଼ ଜଳାନ୍ନବ ହେଇଗଲା, ଆଉ ଅନ୍ଧାର ହେଇଯାଇଛି, ବାହାରେ ଦେଖାଯାଉନି। ନେଇକିରି ଆସୁଛି ସତୀ ସ୍ତ୍ରୀ, ମୁଁ କାନ୍ଦିକିରି ଆସୁଛି। ସେଇ ସମୟରେ ହେଇଛି କ'ଣ ନା, ମାଣ୍ଡବ୍ୟ ମୁନି ଶୂଳରେ ବସିଛନ୍ତି, ମାଣ୍ଡବ ମୁନି ଶୂଳ ଆଦେଶ ହେଇଛି, ରାଜା ଶୂଳରେ ବସେଇଛନ୍ତି, ଆଉ ତାଙ୍କୁ ଝୁଣ୍ଟିଲା, ଝୁଣ୍ଟିବାର ସେ ଶୂଳରେ ବସିଲେ ଏକ କଷ୍ଟ ପାଉଛି, ଏ ଝୁଣ୍ଟିବାର ଅଧିକ କଷ୍ଟ ହେଲା। ମାଣ୍ଡବ ମୁନି କହିଲେ କିଏ ରେ ତୁ, ଆଉ ଜାଣିପାରିଲେ ସେ ଯୋଗ ସିଦ୍ଧି ଲାଭ କରିଛି, ମାଣ୍ଡବ ମୁନି ଯୋଗ ସିଦ୍ଧି ଲାଭ କରିଛି, ଯୋଗୀଟା ଆଉ ତାକୁ ସିଦ୍ଧି ଲାଭ କରିଛି, ଫଳରେ ଜାଣିପାରିଲେ ରେ ନେଇ ଏ ସତୀ ସ୍ତ୍ରୀ ୟାର ସତୀତ୍ୱର ଗୋଟେ ଗର୍ବ ଅଛି, ସେଥିପାଇଁ ମୋତେ ଗୋଇଠା ମାରିଲା। କହିଲା ରେ ତୋର ସତୀତ୍ୱର ଗର୍ବ ନେଇକି ଗୋଇଠା ମାରିଲୁ, କିନ୍ତୁ ତା ପ୍ରକୃତର ଗର୍ବ ନାହିଁ, ଗୋଡ଼ ବାଜିଯାଇଛି ଅନ୍ଧାରେ, ମୁଁ ଅଭିଶାପ ଦେଉଛି, ସୂର୍ଯ୍ୟ ଉଦୟ ହେଲେ ତୋର ପତି ପ୍ରାଣ ହରେଇବ, ତୋର ପତି ପ୍ରାଣ ହରେଇବ, ତୋର ପାତିବ୍ରତ୍ୟ ନଷ୍ଟ ହେଇଯିବ, ଏଇସବୁ ଅଭିଶାପ ଦେଲା। ଯେତେବେଳେ ଅଭିଶାପ ଦେଲା ସେ କହିଲା ମୁଁ ଯଦି ପ୍ରକୃତରେ ସତୀ ତାହେଲେ ନ ପାଉ ରାତି ନ ମରୁ ପତି, ଏଇଟା କଥା କହିଲା ସତୀର ବାର ଶକ୍ତି ଅଛି, ସତୀ ତୋର ପ୍ରକୃତରେ ଯେ ସତୀ ତୁମର ଅଛି, କାୟ ମନ ବାକ୍ୟରେ କୌଣସି ଅନ୍ୟ ଚିନ୍ତା ନାହିଁ, ତାହେଲେ ସୂର୍ଯ୍ୟ ଉଦୟ ହେବ ନା, ରାତି ପାଇବ ନା, ତା ପତି ମରିବ ନା, ତାହା ହେଇଗଲା, ସୂର୍ଯ୍ୟଙ୍କର ଉଦୟ ବାଦ ହେଇଗଲା, ସୂର୍ଯ୍ୟ ଉଦିତ ହେଇପାରୁନାହାନ୍ତି, ସତୀର ଏପରି ଶକ୍ତି ଅଛି। ତେଣୁ ବ୍ରହ୍ମାଙ୍କର ପଡ଼ିଲା ଭାଳିଣିଆରେ ମୋର ସୃଷ୍ଟି ନଷ୍ଟ ହେଇଯିବ, ସୂର୍ଯ୍ୟ ଉଦୟ ନେବ ସୃଷ୍ଟି ନଷ୍ଟ ହେଇଯିବ, ବ୍ରହ୍ମାଙ୍କର ସୃଷ୍ଟି ନଷ୍ଟ, ବ୍ରହ୍ମା ଯୋଗ କଲେ କ'ଣ ହେଇଛି ରେ, କାହିଁ ସୂର୍ଯ୍ୟ ଉଦୟ ବାଦ ହେଇଯାଉଛି, ଆରେ ରେ ଗୋଟେ ସତୀ ସ୍ତ୍ରୀ ଏପରି କହିଯାଇଛି। ତେଣୁ ତା ପାଖକୁ ଆସିଲେ, ତାର ଲେଟର୍ ୱିଡ୍ର ଆର ୱାର୍ସ, ତାର କଥାଟାକୁ ସେ ୱିଡ୍ର କରୁ, ତା ନହେଲେ ସୂର୍ଯ୍ୟ ଉଦୟ ହେବ ନା, ସୃଷ୍ଟି ଧ୍ୱଂସ ହେଇଯିବ, ପ୍ରତିପ୍ରତା ଭାର୍ଯ୍ୟା ସୂର୍ଯ୍ୟ ଉଦୟ ହେବ ନା, ଏ କଥା କହିବାନି, ସୂର୍ଯ୍ୟ ଉଦୟ ହେଲା ନା, ସେ ବ୍ରହ୍ମା ଆଉ କେତେକ ମହର୍ଷି ମହାସତୀ ସାଧ୍ୟ ଅତ୍ରିମୁନିଙ୍କର ପତ୍ନୀ ଅନସୂୟା ସତୀ ସ୍ତ୍ରୀ, ଅନସୂୟା ଦେବୀଙ୍କୁ ସାଙ୍ଗରେ ନେଇକିରି ଆସିଲେ, କାରଣ ସେ ସତୀ ପତିବ୍ରତା, ସେ କଥାଟା କହିଲେ ଇଏ ସତୀ ପତିବ୍ରତା ନାରୀ ମାନି ନେବ, ତାଙ୍କୁ ନେଇକିରି ଆସି ତାଙ୍କୁ ଆଶ୍ୱାସନା ଦେଲେ ଯେ ଦେଖ ତୁମ କଥାଟାକୁ ତୁମେ ଫେରାଅ, ତାହେଲେ ସୂର୍ଯ୍ୟୋଦୟ ହେଇପାରିବ ନା, ସୂର୍ଯ୍ୟୋଦୟ ନହେଲେ ସମଗ୍ର ସୃଷ୍ଟି ଧ୍ୱଂସ ହେଇଯିବ, ଆଉ ସେ କହିଲା ମୋର ପତି ମରିଯିବେ ନା, ନାହିଁ ତୁମ ପତି ମରିବ ନା, ଆମେ ତାଙ୍କୁ ବଞ୍ଚେଇଦେବା, ସେଠୁ ତାଙ୍କର ୱିଡ୍ର କଲେ, କଥା ଫେରେଇ ନେବାରୁ ସୂର୍ଯ୍ୟ ଉଦୟ ହେଲା, ତା'ର କୁଷ୍ଠରୋଗ ଆକ୍ରାନ୍ତ ପତି ମରିଯିବାରୁ ବ୍ରହ୍ମା କମଣ୍ଡଳରୁ ପାଣି ଛିଡ଼ି ଦେଲେ, ସେ ଜୀବନ ପାଇଗଲା, କୁଷ୍ଠରୋଗ ଆକ୍ରାନ୍ତ ଶର ଦୂର ହେଇଗଲା, ସୁନ୍ଦର ଶରୀର କାମଦେବ କନ୍ଦ୍ରପ ଭଳି ସ୍ୱର ପାଇଗଲେ ଉଠିଲା, ଏ ମହାଭାରତ କଥା ଅଛି। ସେହିପରି ସେ ବ୍ରହ୍ମା ଏ ଯେଉଁ ଅନସୂୟା ଦେବୀ ମଧ୍ୟ ସେହିପରି ସତୀ ସ୍ତ୍ରୀ ଥିଲେ ଅତ୍ରିମୁନିଙ୍କର ପତ୍ନୀ, ତାଙ୍କର ସତୀତ୍ୱ ପରୀକ୍ଷା କରିବା ପାଇଁ ବ୍ରହ୍ମା ବିଷ୍ଣୁ ଶିବ ବି ଆସିଥିଲେ ପରୀକ୍ଷା କରିବା ପାଇଁ, ତାଙ୍କ ସତୀତ୍ୱ କେଡ଼େ ବଡ଼ ସତୀ ଅଛନ୍ତି, ସତୀତ୍ୱ ପରୀକ୍ଷା କରିବା ପାଇଁ ଆସିଥିଲେ, ଆଉ ଫେଲ୍ ମାରିଲେ। ନାରଦ ବି ମଧ୍ୟ ଜଣେ ଥରେ ଆସିଥିଲେ ଅନସୂୟାଙ୍କ ପାଖକୁ ସତ୍ୟ ପରୀକ୍ଷା କରିବା ପାଇଁ, ଆଉ ଯୋଗୀ ବେଶରେ ଭିକାରୀ ବେଶରେ ଅତିଥି ରୂପରେ ଆସିଥିଲେ, ସର୍ତ୍ତ ରଖିଲେ ଆଉ ଅତ୍ରିମୁନି ନଥାନ୍ତି, ବାହାରକୁ ଯାଇଥାନ୍ତି, ଏକା ଥାନ୍ତି ଅନସୂୟା, ସର୍ତ୍ତ ରଖିଲେ ଦେଖ ତୁମେ ଲଙ୍ଗଳା ହେଇକିରି ଆସି ଯଦି ଆମକୁ ଭିକ୍ଷା ଦେବ ଆମେ ନବା ନବା ନା, କିନ୍ତୁ ସତୀ ସ୍ତ୍ରୀ ତ ତାଙ୍କ ତାର ପତି ଆଗରେ କେବଳ ଲଙ୍ଗଳା ହେବ, ଅନ୍ୟ ସ୍ତ୍ରୀ ଆଗରେ ଲଙ୍ଗଳା ହେବ, ଅନ୍ୟ ଲଙ୍ଗଳା ହେଇପାରିବ ନା, ତ ସତ୍ୟ ନଷ୍ଟ ହେଇଯିବ, ଇ ସର୍ତ୍ତ ରଖି ସତ୍ୟ ପରୀକ୍ଷା କରିବା ପାଇଁ ଆସିଛି। ପୁଣି ଦେଖୁଛନ୍ତି ଆମେ ଗୃହସ୍ଥ, ଗୃହସ୍ଥର କାମ ହେଉଛି ଅତିଥି ସେବା, ଅତିଥି ଫେରିଯିବେ ତାହେଲେ ଆମର ଅପରାଧ ହେଇଯିବ, ତାହେଲେ ଇଏ ବଡ଼ ବିଷମ ପରିସ୍ଥିତି ହେଲା, କ'ଣ କରିବା, ଆଗେ ଅତିଥି ଫେରିଯିବେ, ତାଙ୍କ ସତ୍ୟ ନ ମାନିଲେ ଆମ୍ବିକା ନେବେ ନା, ତାହେଲେ ଆମର ଧର୍ମ ନଷ୍ଟ ହେଇଯିବ। ଗୃହସ୍ଥ ଧର୍ମ, ଗୃହସ୍ଥ ଧର୍ମ ହେଉଛି ଅତିଥି ସେବା, ଅତିଥି ନାରାୟଣ, ଏଇ ଭାବରେ ସେବା କରିବେ। ସେ ଚିନ୍ତା ହେଇଗଲା ସତୀ ସ୍ତ୍ରୀ, ହଁ ହଁ ମନେ ପଡ଼ିଗଲା, ଠିକ୍ ଠିକ୍ ଅଛି ଠିକ୍ ଅଛି ଠିକ୍ ଅଛି, ତମ ସତ ମାନି ନେବା। ସେ ତାଙ୍କର ପତିଙ୍କର ପାଦ ଧୌତ ଜଳ ରଖିଥାନ୍ତି, ପ୍ରତିଦିନ ସକାଳୁ ଉଠି ପାଦ ଧୌତ ଜଳ, ପାଦ ଧୌତ କରନ୍ତି, ପାଦ ଧୌତ ଜଳ ରଖିଥାନ୍ତି। ସେ ଜଳକୁ ଆଣିଲେ ଛିଞ୍ଚିଦେଲେ ନାରଦଙ୍କ ଉପରେ, ନାରଦ ସ୍ତ୍ରୀ ହେଇଗଲେ, ସ୍ତ୍ରୀ ସ୍ୱର ହେଇଗଲା, ବର୍ତ୍ତମାନ ଲଙ୍ଗଳା ହେଇକି ଚାଲି ଆସିବା, ସ୍ତ୍ରୀ ଅନ୍ୟ ସ୍ତ୍ରୀ ଆଗ ଲଙ୍ଗଳା ହେଇଥିବା ସତ ନଷ୍ଟ ହେଉନି, ଆଉ ଦେଖିଲେ ଲଗାମଲେ ପଳେଇଲେ ଆଉ। ହଁ ତାହେଲେ ସେ ସତୀ ଥିଲେ ପରି ସତୀତ୍ୱର ଜୟ ଅଛି। ଏସବୁ ବ୍ରହ୍ମା ବିଷ୍ଣୁ ଶିବ ଆସିଥିଲେ ପରୀକ୍ଷା କରିକି, ନାରଦ ଆସିଥିଲେ ସେମାନେ ବ୍ରହ୍ମା ବିଷ୍ଣୁ ଶିବ ଅନୁସୂୟା ଦେବୀଙ୍କୁ କହିଲେ, ତୁମେ ବର ମାଗ, ତୁମର କ'ଣ ବର ଆମେ ଦେବା। ସେ କହିଲେ ବ୍ରହ୍ମା ବିଷ୍ଣୁ ଶିବ ମୋ ଗର୍ଭରେ ଜନ୍ମଗ୍ରହଣ କରନ୍ତୁ, ଏଇ ବର ଇଚ୍ଛା କଲେ ଅନୁସୂୟା। ବ୍ରହ୍ମା ସେଇ ବର ଦେଲେ ତଥାସ୍ତୁ। ଯଥାକାଳରେ ଅନୁସୂୟାଙ୍କ ଗର୍ଭରେ ବ୍ରହ୍ମା ସୋମ ରୂପରେ ଜନ୍ମ ହେଲେ, ବିଷ୍ଣୁ ଦତ୍ତାତ୍ରେୟ ରୂପରେ ଜନ୍ମ ହେଲେ, ଏ ହେଉଛି ଦତ୍ତାତ୍ରେୟ, ଆଉ ଶିବ ଦୁର୍ବାସା ମୁନି ରୂପରେ ଜନ୍ମ ହେଲେ। ଦୁର୍ବାସା ମୁନି କଥା ଅଛି ଯେଉଁ ଅମ୍ବରୀଶ ମହାରାଜଙ୍କ କଥାରେ କଥା। ତେବେ ଏଇ ହେଲେ ଦତ୍ତାତ୍ରେୟ, ନା ବିଷ୍ଣୁଙ୍କର ଅବତାର। ହୟ ହୟ ପଥି ଏଇ କାର୍ତ୍ତବୀର ଯାଜନ ଅତ୍ରି ଋଷିଙ୍କୁ ମଧ୍ୟ ଏଇ ଯମଦଗ୍ନିଙ୍କୁ ଆଉ ଅପମାନ କରି ତାଙ୍କ ଆଶ୍ରମରେ ପହଞ୍ଚନ୍ତି, ଆଉ ଅତ୍ରି ଋଷିଙ୍କୁ ମଧ୍ୟ ଅପମାନ କରି କ'ଣ ଗର୍ବିତ ଅଛେ, ମହାନ ଗର୍ବ ଅଛି ତା। ହୟ ହୟ ପଥି ସେଇ କାର୍ତ୍ତବୀର ଯାଜନ ସେ ଅତ୍ରି ଋଷିଙ୍କ ଅପମାନ କରି ତାଙ୍କୁ କରିବାକୁ ପ୍ରବୃତ୍ତ ହେବାରୁ, ଦତ୍ତାତ୍ରେୟ ଜଣେ ଅନୁସୂୟାଙ୍କ ଗର୍ଭରେ ଥିଲେ, ସେ ସପ୍ତମ ଦିବସରେ ସାତ ଦିନ ଭିତରେ ବାହାରି ପଡ଼ିଲେ, ଗର୍ଭରୁ ବାହାରି ପଡ଼ିଲେ ସାତ ଦିନ ଭିତରେ, ହୟପତି କାର୍ତ୍ତବୀର ଯାଜନ ଅପମାନ କରିବାକୁ ଆସିଛି, ମାତୃଗର୍ଭରୁ ବହିର୍ଗତ ହେଇଦେଲେ। ସେ କାର୍ତ୍ତବୀର ଯାଜନକୁ ଦମନ କରିଥିଲେ, ସେ କାର୍ତ୍ତବୀର ଯାଜନ ତାଙ୍କ ପାଖରେ ସ୍ୱଳ୍ପ ଥିଲା, ହଁ ଅନେକ ହଁ କରିକି ତାଙ୍କଠାରୁ ତାଙ୍କୁ ଉପାସନା କରିକି ଏସବୁ ପାଇଛି, ଯାଇଛି ବର୍ଣ୍ଣନା ଅଛି, ଯାହା ଶ୍ଳୋକରେ ବର୍ଣ୍ଣନା ଅଛି। ସୁଖଦେବ ଗୋସ୍ୱାମୀ ବେଷ୍ଟ ଅଫ୍ କ୍ଷେତ୍ରିୟସ୍ କାର୍ତ୍ତବୀର ଯାଜନ କିଙ୍ଗ୍ ଅଫ୍ ଦି ହଇ ହୟସ୍ ରିସିଭ୍ଡ 1000 arms ବାଇ ୱର୍ସିପିଙ୍ଗ ଦତ୍ତାତ୍ରେୟ ଦି ପ୍ଲେନାରି ଏକ୍ସପାନ୍ସନ୍ ଅଫ୍ ଦି ସୁପ୍ରିମ୍ ପର୍ସନାଲିଟି ଗଡ୍ ଇନ୍ ନାରାୟଣ ଆଣ୍ଡ ହି ଅଲ୍ସୋ ବିକେମ୍ ଆଣ୍ଡ ଡିଫିଟେବୁ ବାଇ ଏନିମିଜ୍ ଆଣ୍ଡ ରିସିଭ୍ଡ ଆନ୍ ଅନ୍ଏକ୍ସପେକ୍ଟେଡ୍ ସେନ୍ସରୀ ପାୱାର୍ ବ୍ୟୁଟି ଇନ୍ଫ୍ଲୁଏନ୍ସ ଷ୍ଟ୍ରେଙ୍ଗ ଫେଥ୍ ମିଷ୍ଟିକ୍ ପାୱାର୍ ବାଇ ହୁଇଚ୍ ଟୁ ଅଚିଭ୍ ଅଲ୍ ଦି ପରଫେକ୍ସନ୍ ଯୋଗ ଅନିମା ଲଗିମା ଦସ୍ ହାଭିଂ ବିକମ୍ ଫୁଲି ଅପୋନେଣ୍ଟ ରୋମ୍ ଡଲ୍ ଅଫ୍ ଦି ୟୁନିଭର୍ସ ୱିଦ୍ ଆଉଟ୍ ଅପୋଜିସନ୍ ଜଷ୍ଟ ଲାଇକ୍ ଦୁଇ ଏହି ଦତ୍ତାତ୍ରେୟଙ୍କ ପାଇଥିଲା ତାଙ୍କୁ ଉପାସନା କରିକି। ତେବେ ଏହି ଦତ୍ତାତ୍ରେୟ ଅନେକ ଦୈତ୍ୟର ଦଳନ କରିଛନ୍ତି, ସିଷ୍ଟଙ୍କର ପାଳନ କରିଥିଲେ, ଏକଥା ବ୍ରହ୍ମାସୁରକୁ ଯୁଦ୍ଧରେ ପରାଜିତ କରି ଦେବଗଣକୁ ସାହାଯ୍ୟ କରି ସେମାନଙ୍କୁ ବିଜୟୀ କରାଇଥିଲେ। ସେ ମହାଯୋଗୀ ଯୋଗୀଗଣ ଦତ୍ତାତ୍ରେୟଙ୍କର ଉପାସନା କରନ୍ତି, ସେ ମହାଯୋଗୀ ଅଳକ ପ୍ରଭୃତି ରାଜର୍ଷୀ ତାଙ୍କ ନିକଟରୁ ଯୋଗ ଉପଦେଶ ଲାଭ କରିଥିଲେ। ବ୍ରହ୍ମାଣ୍ଡ ପୁରାଣ, ଆଦିତ୍ୟ ପୁରାଣ, ମାର୍କଣ୍ଡେୟ ପୁରାଣ ରେ ଏହି ଦତ୍ତାତ୍ରେୟଙ୍କ କଥା ବର୍ଣ୍ଣନା ଅଛି। ୟାଙ୍କର ପୁତ୍ରଙ୍କ ନାମ ହେଉଛି ନିମି, ବିଦେହ ରାଜା ଯେଉଁ ନିମି କଥା ଅଛି ଏକାଦଶ ସ୍କନ୍ଧରେ, ସେ ନିମି ନୁହନ୍ତି, ଏ ପୃଥକ ବିଷ୍ଣୁଙ୍କର ଅବତାର ହେଲେ ସୁଦ୍ଧା ଦତ୍ତାତ୍ରେୟଙ୍କର ମତ ବୈଷ୍ଣବ ମତ ନୁହେଁ, ସେ ବୁଦ୍ଧଦେବଙ୍କ ସଦୃଶ ସ୍ୱତନ୍ତ୍ର ମତ ପ୍ରବର୍ତ୍ତନ କରିଥିଲେ। ଏ ଦତ୍ତାତ୍ରେୟଙ୍କ ସମ୍ବନ୍ଧରେ ସଂକ୍ଷିପ୍ତ ବିବରଣ ଏହି ଦତ୍ତାତ୍ରେୟଙ୍କ କଥା କୁହାଯାଉଛି। ତେବେ ଏ କାର୍ତ୍ତବୀର ଯାଜନ ଏପରି ଉନ୍ମତ ଉଦ୍ଧତ ଗର୍ବିତ ହେଇ ଅବମାନନା କରୁଥିବା ହେତୁ ସେ ପାଷଣ୍ଡ ଥିଲା, ତେଣୁ ପାଷଣ୍ଡକୁ ଦଣ୍ଡ ଦେବା ଦରକାର, ସେଥିପାଇଁ ପରଶୁରାମ ନିହତ କରିଥିଲେ। ଏଲାକା ଅଲ୍ ଆଇ ଆଲ୍ ସ୍ପିକ୍ ଇଂ ଇଂଲିଶ।